ଯଶୋଦା ମାତାଙ୍କର ଜନାବିଲ ପ୍ରୀତି ପ୍ରେମ ସେଥିରେ କୃଷ୍ଣ ବସ ହେଇ କିଭଳି ବନ୍ଧନ ସ୍ୱୀକାର କରୁଛନ୍ତି ଆମମାନେ ଶ୍ରବଣ କରୁଥିଲେ। ଯଦିଓ ସେ ସର୍ବତନ୍ତ୍ର ସ୍ୱତନ୍ତ୍ର, ତାଙ୍କର ଇଚ୍ଛା ମାତ୍ର କୃଷ୍ଣ, ଇଚ୍ଛା ମାତ୍ର ବଲବତୀ, ତାଙ୍କର ଇଚ୍ଛାରେ ସେ ସବୁ ଅସମ୍ଭବକୁ ସମ୍ଭବ କରନ୍ତି। ଯାହା କଳ୍ପନାର ଅତୀତ ବସ୍ତୁ, ଯାହାକୁ କେବେ ଯିବ ଚିନ୍ତା ବି କରିପାରିବନି, ତାକୁ ଭଗବାନ ସମର୍ଥ ସବୁକିଛି ସମ୍ଭବରେ ପରିଣତ କରନ୍ତି। କିନ୍ତୁ ସେ ପ୍ରେମର ବଶ, କୃଷ୍ଣ ପ୍ରେମର ଠାକୁର, ପ୍ରେମ ବିନା ସେ ଅନ୍ୟ ବସ୍ତୁକୁ ଗ୍ରହଣ କରନ୍ତିନି। ତାଙ୍କର ସ୍ୱରୂପ ଧର୍ମ ସେୟା, ଯେଭଳି ଗୋଟେ ଜୀବର ସ୍ୱରୂପ ଧର୍ମ ହେଉଛି ଭୋଗ କରିବା। ଯେ ଶରୀର ଧାରଣରେ ସେ ପ୍ରବେଶ କରିଯାଇଛି ଶରୀରରେ, ତାର ଗୋଟେ ସ୍ୱରୂପ ଧର୍ମ, ଶରୀରର ସ୍ୱରୂପ ଧର୍ମ ହେଲା ଗୋଟେ ଭୋଗ କରିବା। ଆମେ ଯାହା ସବୁ କରୁଛେ କେବଳ ଏଇ ଭୋଗ ଧର୍ମରୁ କେମିତି ବିରତ ହେବା। ଅନାଦି କାଳରୁ ଜୀବ ଶରୀର ଧାରଣ କରି ତାର ଭୋଗ ବୃତ୍ତି ଯେଉଁ ବଢ଼ିଛି, ସେ ଭୋଗ ବୃତ୍ତିକୁ ହିଁ କାମ କୁହାଯାଏ, କାମନା କୁହାଯାଏ। ଏଟା ଗୋଟେ ଜୀବର ସ୍ୱରୂପ ବୃତ୍ତି ଭଳି ହେଇଯାଇଛି, ଯଦିଓ ସେ ସ୍ୱରୂପ ତ କୃଷ୍ଣ ଦାସ, ବିଷୟକୁ ଭୋଗ କରିକରି ତାର ଅଭ୍ୟାସ ହେଇଯାଇଛି, ଆଧ୍ୟାସ ହେଇଯାଇଛି, ସଙ୍ଗରେ ପଡ଼ିଯାଇଛି, ଅନାଦି କାଳରୁ ବିଷୟ ସହିତ ତାର ସମ୍ପର୍କ ରହିଛି। ଆଉ ଭଗବାନଙ୍କର ସ୍ୱରୂପ ହେଉଛି, କୃଷ୍ଣଙ୍କର ସ୍ୱରୂପ ହେଉଛି ପ୍ରେମ। ସେ କେବଳ ଭଲ ପାଇବା ଶିଖନ୍ତି, ସେ ଭଲ ପାଇବାଟା କିଭଳି ନା ଅନାବିଳ, ଆବିଳତା ନାହିଁ। ଆମର ଯେଉଁ ଭଲ ପାଇବା ଗୋଟେ କ'ଣ, ଭଲ ପାଇବା ହେଉଛି ସେଠି ସେ ଆମକୁ କିଛି ପ୍ରଶଂସା କରୁଥିବ, ସେ ଆମକୁ କିଛି ସୁଖ ଦେଉଥିବ, କିଛି ତା କତୁରୁ ଆମେ ସ୍ୱାର୍ଥ ପାଉଥିବା, ବା ସିଏ ଆମ କତୁରୁ କିଛି ପ୍ରାପ୍ତ ହେଉଥିବ। ଯେ ଜଗତର ଭଲ ପାଇବାଟା କେବେ ଅନାବିଳ ହୋଇପାରିବନି, ମନେ ରଖିବାକୁ ପଡ଼ିବ। ଦେହ ଅଛି ମାନେ ଦେହଧାରୀ ଜୀବ ପଛରେ ତାର କିଛି କାମନା ରହିଛି, ତେଣୁ ସେ କାହାକୁ ଭଲ ପାଇବା ପୂର୍ବରୁ ଆଗେ ନିଜର କାମନା କଥାଟା ଚିନ୍ତା କରିବ। ଭଲ ପାଇବି ସେ ମୋତେ କ'ଣ ଦେଇପାରିବ, କେହି ବି ନାହିଁ ଜଗତରେ ଏମିତି କେହି ବି ନାହିଁ ଜଣେ। କେବଳ ଭଗବାନ ଗୋଟିଏ ଜିନିଷକୁ ରଖିଛନ୍ତି, ତା ବି ଆଜି ବଦଳି ଗଲାଣି। ଦେଖୁନାହାନ୍ତି କେତେ ମା ମାନେ ଜନ୍ମ ଦେଇକି ଛୋଟ ଛୋଟ ପିଲାକୁ କୁଆଡ଼େ ଫୋପାଡ଼ି ଦେଉଛନ୍ତି, କାହାର ଗୋଟେ ଦୁଇଟା ଝିଅ ହେଇଗଲା, ତା ମନ ଦୁଃଖ ହେଇଗଲା, ଆରେ ମୋ ଝିଅ ହେଲା, ସେ ଝିଅକୁ ସେତିକି ସ୍ନେହ କରିପାରୁନି। କେବଳ ଭଗବାନ ଗୋଟିଏ ଜିନିଷ ଦେଇଛନ୍ତି, ମାତୃତ୍ୱ ସେ ଯେତେବେଳେ ପ୍ରାପ୍ତ ହେଉଛି ସନ୍ତାନକୁ ଜନ୍ମ ଦେଲା ପର୍ଯ୍ୟନ୍ତ, ତାର ବାଳକ ଅବସ୍ଥା ପର୍ଯ୍ୟନ୍ତ ଗୋଟେ ଅନାବିଳ ସ୍ନେହ ଦେଇଥାନ୍ତି, ସ୍ୱାଭାବିକ ଥାଏ, ମାତୃମାନଙ୍କର ଥିଲା, ଆଜିକାଲି ଅଛି, ନହେଲେ ସନ୍ତାନ ଗୋଟେ ଜନ୍ମ ହେଉଛି କେମିତି। କିନ୍ତୁ ସେତିକି କିଞ୍ଚିତ ଗୋଟେ ଜଣାଯାଏ, କେତେ ପୀଡ଼ା ସହିକି ଜଣେ ମା କେତେ ରାତି ଅନିଦ୍ରା ଗୋଟେ ପିଲା ପଛରେ ଗୋଡ଼େଇ ସେତିକି କରିପାରିବ, କିନ୍ତୁ ଏ ଯେଉଁ ସ୍ନେହଟା ଦଉଛି ତା ପ୍ରତିଦିନର ଆଶା ବି ଗୋଟେ ରହିଛି। ଯେମିତି ଗୋଟେ ଲୋକ ଝିଅଟା ହେଇଗଲା ପରେ ସେ ମନ ଦୁଃଖ କରୁଛି, ପୁଅଟା ହେଇଗଲା ପରେ କାହିଁ ଖୁସି ହେଉଛି ନା, ଇଏ ମୋତେ ଭବିଷ୍ୟତରେ ମୁଁ ବୁଢ଼ା ହେଇଗଲେ ମୋତେ ପଚାରିବ। ଅନାବିଳ ସ୍ନେହ ବିରଳ ଜଗତରେ, କେବେ କେବେ ମା ପାଖରେ ଟିକେ ଦେଖାଯାଏ, ଶୁଦ୍ଧ ଯେଉଁମାନଙ୍କର ଭାବ ରହିଛି ଟିକେ ସେ ମା ମାନଙ୍କ ପାଖରେ ଦେଖାଯାଏ, ନା ଅନାବିଳ ସ୍ନେହ କେଉଁଠି ନାହିଁ, ପ୍ରେମ କେଉଁଠି ନାହିଁ, କିନ୍ତୁ କୃଷ୍ଣଙ୍କର ସେଟା ଦରକାର। କୃଷ୍ଣଙ୍କର ଅନ୍ନ ଡାଲି ସବ୍ଜି ଟଙ୍କା ମାର୍ବଲ ଘର, ତାଙ୍କର ଚିନ୍ତାମଣି ଭୂମି, ଆମେ ତାଙ୍କୁ କ'ଣ ଦେଖେଇବା। କୃଷ୍ଣଙ୍କୁ ଅନାବିଳ ପ୍ରେମ ଦରକାର, ସ୍ନେହ ଦରକାର, ସେଟା ଜୀବ ପାଖରେ ଆମ ପାଖରେ ନାହିଁ। ଆମର ସବୁବେଳେ ଭଲ ପାଇବାଟା ଗୋଟେ ସର୍ତ୍ତମୂଳକ, ସେବା କରିବା ଗୋଟେ ସର୍ତ୍ତମୂଳକ। ଏ ଅନାବିଳ ପ୍ରେମରେ ହିଁ କୃଷ୍ଣଙ୍କୁ କେବଳ ଜଣେ ବାନ୍ଧିପାରିବ। ଯଶୋଦା ଆଜି ବାନ୍ଧିବାକୁ ଯାଉଛନ୍ତି ସେ କୃଷ୍ଣ ସୁଖ ପାଇଁ, କାରଣ ଚିନ୍ତା କରୁଛନ୍ତି ଯଦି ମୁଁ କୃଷ୍ଣଙ୍କୁ ଏକାକି ଛାଡ଼ିଦେବି, କୃଷ୍ଣ ବି ସେମିତି କହୁଛନ୍ତି ନା, ମୋତେ ମାନର ବନ୍ଧୁ କାହିଁକି କହିଲ, ମୋତେ ଘରେ କେହି ଭଲ ପାଉନାହାନ୍ତି, ମୁଁ ତୁମ ଉପରେ କେବଳ ଆଶ୍ରୟ, ମନେ ମନେ ଭାବୁଛନ୍ତି, ଏମିତି କହୁନାହାନ୍ତି, ମୋର ବଣକୁ ପଳେଇବି, ବଣରେ ଯାଇ ରହିବି, ବୃନ୍ଦାବନରେ ରହିବି। କୃଷ୍ଣ ଯଶୋଦା ବାନ୍ଧୁଛନ୍ତି ସେ କୃଷ୍ଣଙ୍କର ସୁଖ ପାଇଁ, ପ୍ରେମ ପାଇଁ। ପ୍ରେମ ଛଡ଼ା କୃଷ୍ଣ ଆଉ କିଛି ଜାଣନ୍ତି ନା, କୌଣସି କାହିଁକି କୃଷ୍ଣ ଭଲ ପାଉଥିଲେ ବ୍ରଜବାସୀମାନଙ୍କୁ, କାହିଁକି କୃଷ୍ଣ ଭୁଲି ପାରୁନଥିଲେ ବ୍ରଜବାସୀମାନଙ୍କୁ, ତାଙ୍କର ନିଷ୍କପଟ ଅନାବିଳ ଯେଉଁ ପ୍ରେମ ଥିଲା ସେଥିରେ କୃଷ୍ଣ ବାନ୍ଧି ହେଇଯାଇଥିଲେ। ସେମାନେ ସର୍ବସ୍ୱ ତ୍ୟାଗ କରି କେବଳ କୃଷ୍ଣଙ୍କୁ ଭଲ ପାଇବା ଶିଖିଥିଲେ। ଯେମିତି ଗୋଟେ କୁହନ୍ତି ଆମର ଯେତେ ପ୍ରକାର କଳା ରହିଛି ଭକ୍ତି ଯୋଗରେ, ଆମେ ଯେତେ ପ୍ରକାର କୌଶଳ ରହିଛି, କଳା ରହିଛି, ଯୋଗ୍ୟତା ରହିଛି, ତାର ଗୋଟିଏ ଜିନିଷ ଶିଖିବା ପାଇଁ, ଗୋଟିଏ କୃଷ୍ଣ କେମିତି ଭଲ ପାଇବା। ଜଗତରେ ଆମେ ଯାହା ଯାହା କରୁଛେ, ଆମଠୁ ବଡ଼ ବଡ଼ ଲୋକ ଅଛନ୍ତି। ଆମେ ଆମେ ଭଜନ ଗାଇବା, ଭଜନ ଗାଇବା, କେତେ ଭଜନ ଗାଇଲେ ବି ବହୁତ ବଡ଼ ବଡ଼ ଭଜନ ସିଙ୍ଗର ଅଛନ୍ତି, ସେ ବି ସେ ମହାମନ୍ତ୍ର ଗାଇବେ, ତୁମକୁ ବି ଦବେଇ ଦେବେ। ଆମଠୁ ବହୁତ ଯୋଗ୍ୟବାନ ବ୍ୟକ୍ତି ବି ଅଛନ୍ତି, କେଉଁ କଥାରେ ବି ତୁମେ କେଉଁଟା କମ୍ପେୟାର କର, ଅଛନ୍ତି ବହୁତ ଲୋକ ଅଛନ୍ତି, ସେମାନେ ବହୁତ ସୁନ୍ଦର ବ୍ରହ୍ମଚର୍ଯ୍ୟ ପାଳନ କରୁଛନ୍ତି, ବହୁତ ଗୃହସ୍ଥ ଅଛନ୍ତି, ସେମାନେ ବହୁତ ସ୍ୱାମୀ ସ୍ତ୍ରୀ ସତୀ ଧର୍ମର ସ୍ତ୍ରୀ ରହୁଛି, ଏ ପତିବ୍ରତା ନାରୀ ଅଛି ବା ସତ୍ପତି ଅଛି, ଜାଗତିକ ଗୁଣ ଦେଖାଯିବ। ସଂସାରରେ ବହୁତ ଲୋକ ବି ସେମିତି ଅଛନ୍ତି, ସଂସାରରେ ସୂର୍ଯ୍ୟଚନ୍ଦ୍ର ଅଛନ୍ତି ମାନେ ସବୁ ପ୍ରକାର ଜୀବ ଅଛନ୍ତି। ଭକ୍ତ ଯଦି କିଛି ଗୋଟେ ଗୁଣ ଅର୍ଜନ କରିଛି ସେଥିରେ ସେ ଗର୍ବିତ ହେବା ଉଚିତ ନୁହେଁ। ଭଲ ଜଣେ ଭଜନ ଗାଇପାରୁଛି, ଆରେ ଆମଠୁ କେତେ ଭଜନ ଗାଇଲା ବୋଲା ଅଛନ୍ତି, କିନ୍ତୁ ସବୁବେଳେ ମନେ ରଖିବାକୁ ପଡିବ, ଏ ସବୁ ଜିନିଷ ଯାହା ଆମକୁ ଦେଇଛନ୍ତି, ଭଗବାନ ଦେଇଛନ୍ତି, ଯଦି ସେଇଟା ତାଙ୍କର ପ୍ରେମରେ ତାଙ୍କର ସୁଖ ପାଇଁ ନ ଲାଗିପାରିଲା, ଏ ଗୁଣ ଆମକୁ ସାହାଯ୍ୟ କରିପାରିବନି, ଏ ଗୁଣ ଆମକୁ ସାହାଯ୍ୟ କରିପାରିବନି। ଏ ଜଗତର ପୁଣି ରଖିଦେବ ଏ ଜଗତର, ସେଥିପାଇଁ ସେ ଶ୍ଳୋକରେ ସେ ଲେଖିଲେ ଭକ୍ତି ପ୍ରିୟ ମହାଧବ, ଯଦି ଭଗବାନଙ୍କୁ ଯେତେ ଜଣ ପାଇଛନ୍ତି ତାଙ୍କର ଯଦି ତାଙ୍କର ଯଦି ଜାଗତିକ ଗୁଣ ଦେଖାଯାଏ, ସେମାନେ ସମସ୍ତେ ଅଯୋଗ୍ୟ। ଧ୍ରୁମରାଜ ଗୋଟେ 5 ବର୍ଷର ବାଳକ, କେତେ ବୟସ ତାର ହେଇଥିଲା? ଶବରର କେଉଁ ଜାତି ଥିଲା? ବିଦୁରର କେଉଁ ଜାତି ଥିଲା? ସମସ୍ତଙ୍କ ଯାହାକୁ ଯାହାର ପ୍ରଶ୍ନ ଉଠେଇବେ, ଯୋଗ୍ୟତା ଦୃଷ୍ଟିରୁ ଦେଖିବେ, ତାଙ୍କର ସବୁଠୁ ବଡ଼ ଯୋଗ୍ୟତା ଥିଲା ଭଗବାନଙ୍କୁ ଭଲ ପାଇବା। ଦାମବନ୍ଧନ ଏଇ ଯେଉଁ ଗୋଟିଏ ମାସ ଧରିକି ଆମେ ଦୀପ ଦଉଛେ, ଏନମ ଈଶ୍ୱରମ ସଚିଦାନନ୍ଦ ଲୋପମ ଲସତ କୁଣ୍ଡଲମ ଗୋକୁଲେ ଭ୍ରାଜମାନ ସତ୍ୟବ୍ରତୀ ମାନଙ୍କର ଯେଉଁ ଆମେ ପଢୁଛେ, କେବଳ ଗୋଟିଏ ଜିନିଷକୁ ସ୍ମରଣ କରିବା ପାଇଁ ଯେ କିଭଳି ଅନାବିଳ ପ୍ରେମ ସ୍ନେହ ଦ୍ୱାରା କୃଷ୍ଣ ବସ ହୁଅନ୍ତି, କିନ୍ତୁ ନିଜର ଇଚ୍ଛାରେ ବା ଆମେ ଯାହାକୁ ଇଚ୍ଛା କରୁଛେ, ଯେମିତି ଯଶୋଦା ମାତା ଇଚ୍ଛା କରୁଥିଲେ ମୁଁ ବାନ୍ଧିଦେବି ମୁଁ ଧରିଦେବି, ଏଇଟା ହେଇପାରୁନି। କୃଷ୍ଣ ସୁଖ ଚିନ୍ତା କଲାବେଳକୁ ହିଁ ବାନ୍ଧି ପାରୁଛନ୍ତି, କୃଷ୍ଣ ସୁଖ କଥା ଚିନ୍ତା କଲାବେଳକୁ ହିଁ ଧରିପାରିଲେ ପ୍ରେମ। କିଭଳି ଭଗବାନ ପ୍ରେମର ବସ, ଭକ୍ତିର ବସ, ଆକୁ ବାରବାର ଗୋଟିଏ ମାସ ଆମ କୋଡ଼ିଏ ପରମ୍ପରାରେ ସ୍ମରଣ କରିବା ପାଇଁ କୁହାଯାଉଛି। ଦୀପ ଦେଇକି ସକାଳ ସଞ୍ଜେ ସ୍ମରଣ କରିବ ଭଗବାନ କିଭଳି ପ୍ରେମର ବସ, ଯଶୋଦାଙ୍କର ପ୍ରେମରେ କେମିତି ବସ ହେଇଯାଇଥିଲେ। ତେଣୁ ଆମ ଭଳି ଜୀବକୁ ଯଦି ଭଗବାନ ଏତେ ମହାନ ହେଇକି ସେ ବନ୍ଧନରେ ପଡ଼ିଯାଉଛନ୍ତି, ତାହେଲେ ଆମେ ଆମକୁ ନିଶ୍ଚିତ ଭଗବାନ ଦୟା କରିବେ ଯଦି ଆମେ ତାଙ୍କୁ ଭଲ ପାଇପାରିବା। ତେଣୁ ଯଶୋଦା କ'ଣ କରୁଛନ୍ତି, ନାଚାର ହେଇଯାଇଛନ୍ତି ବା ବିବଶ ହେଇଯାଇଛନ୍ତି, ସେ ଚିନ୍ତା କରିପାରୁନି ମୁଁ କ'ଣ କରିବି ଏ ଅବସ୍ଥାରେ, ଘରେ କେହି ନାହାନ୍ତି, ଯଦି ଛାଡ଼ିଦେବି ଜିଦରେ ଯଦି ପଳେଇଯିବେ କେଉଁଠିକି କୃଷ୍ଣ ବଣକୁ, ତାହେଲେ ବଡ଼ ଅସୁବିଧା ହେଇଯିବ। ଜିଦ୍ଖର କୃଷ୍ଣ ଏମିତି ଜିଦ୍ଖର ନୁହନ୍ତି, କିନ୍ତୁ ଆଜି ତ ତାଙ୍କର ଏ ଲୀଳା କରିବାର ଅଛି, ସେ ବହୁତ ଜିଦ୍ ଧରୁଛନ୍ତି। ଠିକ୍ ଅଛି ମୁଁ ଆମ ଛାଡ଼ିଦିଅ, ମୁଁ ଛାଡ଼ିଦିଅ, ମୁଁ ଆଉ ଘରେ ରହିବିନି। ଯଶୋଦାଙ୍କ ଡର ଲାଗୁଛି, ଆରେ ଘରୁ ଯଦି ବାହାରି ଚାଲିଲୁ ଏକାକି କୁଆଡ଼େ ଯିବ କ'ଣ କରିବ, ତାଙ୍କ ଉପାୟ ନ ପାଇକି ବାନ୍ଧିବାକୁ ଚାଲିଲେ, ବାନ୍ଧିବାକୁ ଲାଗିଲେ। ସେ ବାନ୍ଧିଲା ବେଳେ ସୁଖଦେବଙ୍କର ମନ ପଡ଼ିଯାଉଛି, ବାନ୍ଧିବ କେମିତି, ନଜସ୍ୟ ଅନ୍ତର ବହିର, ଯାହାଙ୍କର ଅନ୍ତ ନାହିଁ ବହିର ନାହିଁ। ଜଣଙ୍କର ବାହ୍ୟଟାକୁ ମାପିବାକୁ ହେଲେ ତାର ଅନ୍ତ ଏଇ ଯେ ପାଇପ୍ଟାକୁ ମାପିବା, ୟା ଭିତରେ କ'ଣ ଅନ୍ତଟା ଅଛି ନା, ଅନ୍ତର ଗୋଟେ ସାପ୍ ଅଛି ନା, ବାହାର ସାପ୍ଟା କେମିତି ଆସିଲା, ଯାହାର ଅନ୍ତର ସେପ୍ ନା ତାର ବାହାର ସେପ୍ କେମିତି ଆସିବ, ଭଗବାନଙ୍କର ନାହିଁ ଅନ୍ତର ବହି। ତୁମେ କୌଣସି ଆକୃତିକୁ ଭଗବାନ ମାପିପାରିବେନି, ଭଗବାନ 6 ଫୁଟ ନା 5 ଫୁଟ ନା 10 ଫୁଟ ନା କେତେ ଫୁଟ, ଭଗବାନ ଭଗବାନଙ୍କର ଉଚ୍ଚତା କେତେ, ଭଗବାନ କେତେ ମୋଟା, କେତେ କେଜି, ତୁ ଯୋଉ ରଖୁଛ କ'ଣ ଯନ୍ତ୍ର ବା କ'ଣ ମାପୁଛ, ୱେଟ ୱେଟ ମେସିନ୍ ମାପୁ ନାହିଁ। ତ ଭଗବାନଙ୍କୁ ଆମେ ଠିଆ ହେଇଯାଉଛେ, ଏଇଟା କେତେ ରହିବ, 30 ହେଲା, 20 ହେଲା, ମୋର କମିଗଲା, ବଢ଼ିଗଲା, ଫୁଟ ମାପି ଦଉଛ, ସେ ଯୋଉ ସ୍କୁଲରେ ସବୁ କାନ୍ଥରେ ଲେଖା ହେଇଥିବ, ଛୁଆ ଯାଇ ଠିଆ ହେବେ ଏମିତି ହାତ ଦେଖିଲୁ ଦେଖିଲୁ ମୋର କେତେ ହେଇଛି, ମୋର କେତେ ହେଇଛି ଦେଖ, ସ୍କୁଲରେ ମାପା ଯାଏନି ସବୁ, ତୁ ଭଗବାନଙ୍କୁ ମାପିବ ସେମିତି, ମୁଁ ମାପିବି ଭଗବାନ କେତେ କେଜି, କେଉଁଠି ଲେଖା ହେଇଛି କେଉଁ ଶାସ୍ତ୍ର ବ୍ୟାସଦେବ ଏତେ ଲେଖି ଲେଖି ଆସିଲେ, କେଉଁଠି ଲେଖିଛନ୍ତି କୃଷ୍ଣ ହେଉଛନ୍ତି ଏତିକି କେଜି, ଆଉ 3 ଫୁଟ 6 ଇଞ୍ଚ କି 7 ଫୁଟ 10 ଇଞ୍ଚ ଲେଖା ହେଇଛନ୍ତି କେଉଁଠି, ସେଇଟା କେଲେ ଖାଉଲି କୃଷ୍ଣ ଅଣୁ ଅଣିଆ ନ ମହତ ମହିଆ, ସେ ଚାହିଁଲେ ଛୋଟ ହେଇପାରିବ ଚାହିଁଲେ ବଡ଼ ହେଇପାରିବ, ତାଙ୍କୁ କୌଣସି ଆକୃତି ଭୌତିକ ଆକୃତି ଭୌତିକ ଦୃଷ୍ଟିଧର ମାପି ହବନି, କେବେ ହବନି। ବୟସର ସୀମା, କାଳର ସୀମା ଆମ ଆମ ଉପରେ ଅଛି। ଆମେ ଚାହିଁଲେ ବର୍ତ୍ତମାନ ବାଳକ ଭଳି ହେଇପାରିବାନି, ଚେଷ୍ଟା କଲେ ଦେଖିବା ନା କଣ ହବ। ସନ୍ତୋଷ ପ୍ରଭୁ ଗୋଟେ ଛୁଆକୁ ଦେଖିଲା ବେଳକୁ ଯେମିତି ଛୁଆଟା ଆଇଦାରେ ଖାଇଲା ପିଲା ଗଡ଼ିଲା ତାର ଆର ହେଲା, ଆମକୁ ସେ କିଏ ଥଣ୍ଡା ଗଡ଼ୁଛି ତା ଖାଇପିଇ ଗଡ଼ିଆ ଚାଲ ଗଡ଼ିବ। ତମେ ଛୁଆଟା ଖାଇକି ଗଡ଼ୁଛି ତାର ମା କିଛି କହୁନି, ତୁମେ ଖାଇପିଇ ଗଡ଼ିଲ ତମ ଘରେ କିଏ ରଖିବ ଦେଖିବା। ଠେଙ୍ଗିକି ବାହାର କରିଦେବ, ଗୋଟେ ଅଳସୁଆ ହେଲାଣି, ଖାଇକି ବୁଢା ହେଲାଣି, ଖାଇ ଖାଲି ଶୋଉଛି। ଆମେ କୌଣସି ନା ଶରୀର ଆମକୁ ପରମିଟ୍ କରିବ ନା ସ୍ୱଭାବ ଆମକୁ ପରମିଟ୍ କରିବ, ନାଇଁ ଆଉ ହବନି। ଆମେ କାଳ ଦ୍ୱାରା ଅବଶ୍ୟ ମାତୃଗର୍ଭରୁ ଠେଲିକି ବାହାର କରିଦେଲା, ପିତାମାତା ତାଙ୍କର ଇଚ୍ଛା କଲେ ସହବାସ କଲେ ଗୋଟେ ସନ୍ତାନ ପାଇଁ, ତାଙ୍କର କର୍ମଫଳ ସହିତ ଆମ କର୍ମଫଳ ମିଶିଲା, ଆମକୁ ଆଣି ଜନ୍ମ ଦେଇଦେଲା, ସେଇଠି ସ୍ଥାନ ଦେଇଦେଲେ ପରମାତ୍ମା। ଆତ୍ମା ପରମାତ୍ମା ନାଇଁ, ଜୀବାତ୍ମାକୁ ଦେଇଦେବି, ଯା ତୋର କର୍ମଫଳ ଏ ପିତାମାତା କର୍ମ ସହିତ ମିଶୁଛି, ଏ 30% ସୁଖ ପାଇବେ ଆଉ, ତୋ ଭାଗ୍ୟରେ ବି 30% ଅଛି ଆଉ, ଯା ଚାଙ୍ଗରୁ ଚାଲିଲା। 70 ଦୁଃଖ ତୋର, ତାର ବି 70 ଦୁଃଖ, ମ୍ୟାଚ୍ ହଉଛି ଆଉ, ଗଲା ସେଠି ଜନ୍ମ ହବ ଆଉ। କାଳ ଆଣି ମାତୃଗର୍ଭରେ ପକେଇଦେବ, ପକେଇ ଦେଇକି ବିଡ଼ା ଦେଇକି ମୁଁ କେତେ କଷ୍ଟ ପାଇକି ପୁଣି ମାତୃ ଜୋନି ଦେଇକି ବାହାରିବା, ପୁଣି ଠେଲି ଠେଲିଆ ଠେଲି ଠେଲି ନେଇ କାଳ ମୃତ୍ୟୁ ଦ୍ୱାରରେ ପଶିଦେବ, ଯା ପଳା। ଏ ଚର୍ମ ସବୁ ଧଡ଼ ଧଡ଼ ହେଇଯିବ, ଆଖି ସବୁ ପଶିଯିବ, ଦେଖିନା ଗୋଟେ ବୟସ୍କ ଲୋକ କେମିତିକା ଅନେକ ରହିଥିବ, ପାଟି ପାଟି ଆ ବେଶୀ ସମୟ କ'ଣ ହେଇଥିବ, ଖୋଲା ହେଇକି ରହିବ, ଲାଷ୍ଟ ଟାଇମ୍ ସବୁ ପଶିଯିବ, ସେସବୁ ଚାଲିଯିବାକୁ ପଡ଼ିବ। କିଏ ନେଇକି ପଠେଇ ପହଞ୍ଚେଇଦେଲା ସେଠି, ଯିଏ ଯୋଉ ମନର ଉନ୍ମାଦ ରହୁଥିଲା ମୁଁ କରିଦେବି ମୁଁ ଏଟା କରିଦେବି, ସେସବୁ ପାଟି ଖୋଲିବନି, ପାଟି ଖୋଲିବନି। ଛୁଆ କୁହନ୍ତିନି, ଛୁଆମାନେ କହିବେ ବାପା କ'ଣ ଟିକେ କଥା କହୁନା, ସେ କିଛି କହୁନଥିବ, ତ କ'ଣ ଲାଗିବ ସେତେବେଳେ ଦେଖିଛ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ଶଯ୍ୟାରୁ ତାଙ୍କ ସବୁ ବିରକ୍ତି ଲାଗୁଥିବ, ଖାଲି ବିରକ୍ତି ଲାଗୁ, ହେ ପ୍ରଭୁ ମୋତେ କେମିତି ନେଇଯାଅ, ହେ ପ୍ରଭୁ କାହିଁ କହୁଛି ପ୍ରଭୁ ନେଇଯାଅ ବୋଲି, ମାନେ ଏତେ ସରର କଷ୍ଟ। ଏ ମଣିଷ ଗୁଡାକୁ ଏଇ ଲକଡାଉନ କ'ଣ, ଲକଡାଉନ ନା କ'ଣ, କରୋନା ହେଇଗଲା, ଗୋଟେ ବର୍ଷ ଖାଲି ପୁଣି ବୁଲାବୁଲି କରୁଛନ୍ତି, ସେଇଥିରେ ମରିଗଲେଣି। ହେ ଲକଡାଉନ ହେଇଗଲା, ଲକଡାଉନ ହେଲା, କୁଆଡ଼େ ଯାଇ ହଉନି, ଏଇଟା ତୁମେ ଯାଇ ହଉନି ମାନେ କ'ଣ, ତ ପିଞ୍ଜର ଭଳିଆ ରହିଛ ନା କ'ଣ, ପୋଖରୀ ଭଳିଆ ତୁମେ ବୁଲୁଛ, ତମ ଘର ଦ୍ୱାର ଏମିତି ବୁଲୁଛ ତ ନା, ଏତିକିରେ ପାଗଳ ହେଇଗଲାଣି, ସମୟ ଆସିବ ବର୍ଷ ବର୍ଷ ପଡ଼ିକି ରହିବ ଶଯ୍ୟାଏ, ବର୍ଷ ନା ନା ମାନେ ଗ୍ୟାରେଣ୍ଟି ଅଛି, 10 ବର୍ଷ 15 ବର୍ଷ ପଡ଼ିକି ରହୁଛନ୍ତି। ଗୋଟେ ଗୋଟେ ଜୀବ ଭାଗ୍ୟରେ ଏମିତି କପାଳରେ ଏମିତି ଦୁଃଖ ଲେଖା ଯେଉଁଟାକୁ ତୁମେ କେବେ ଆଶା ବି କରିପାରିବନି, ମାନେ କେତେ ବ୍ୟାଡ୍ କର୍ମ ମାନେ ଯେଉଁଟାକ। ସେ ଗୋଟେ ଲୋକ ଅଛି, ମୋ ବାବା ଯେତେବେଳେ ହେଲେ 1992 ଆସିଲି, ସେ 93-94 କଥା, 93-94 ହେଲେ କେବେ ହେବ, ଏବେ କେତେ ବର୍ଷ ହେଲାଣି, ହଁ 27-28 ବର୍ଷ ହେଲା, ଗୋଟେ ଲୋକ ପଡ଼ିକି ରହିଛି ପାରାଲିସିସ୍ର, ହାତ ଗୋଡ଼ ବି ଚାଲୁନି 28 ବର୍ଷ, କେହି ତା କତି ଯାଉନାହାନ୍ତି, ଏ ଖାଇବା କତି ଚାପି ପକେଇ ଦେଉଛନ୍ତି। ଛୁଆଟି ବେଳେ କ'ଣ ଥିଲା, ଛୁଆଟି ବେଳେ ସେ କ'ଣ ଥିଲା, ଛୁଆଟି ବେଳେ ସେ ଜନ୍ମ ହେଲା ତା ବାପା ମରିଗଲେ, ମା ରହିଲାନି, ତାକୁ ବାହା କଲେ ପୁଡ଼ପାଳିତ କନ୍ୟା, ତାକୁ ବିବାହ କରିଦେଲେ, ବିବାହ କରିଦେଲେ ସ୍ୱାମୀ କ'ଣ ହେଲା, ପିଲା ସନ୍ତାନ ବି ନାହିଁ, ସ୍ୱାମୀ ଏକ୍ସପାୟାର୍ଡ କରିଗଲା, ଗୋଟେ 28 ବର୍ଷ ଗୋଟେ ଲୋକ ପଡ଼ିଲାଣି। କର୍ମ ଦେଖ କ'ଣ, ଏଭଳିଆ କେତେ ଯିବ। ଏଇ ଜଳେଶ୍ୱର ଯାଇଥିଲି, ସେ ତାଙ୍କ କୋଠା ଉପରେ ମୁଁ, ସେ ଯେଉଁ ପ୍ରଭୁଙ୍କର ଘର ଗାଁ ସେଠି, ସେ କୋଠା ଉପରେ ପ୍ରଭୁ ଭାଗ କଥା ହୁଏ, ମୁଁ କେତେ ଘର ଭିତରେ ବସେ, ମୋତେ ଘର ମୋଟେ ଭଲ ଲାଗେନି, ମୁଁ ସବୁବେଳେ ବାହାରେ ବୁଲେ, ଛାତ ଉପରେ ବୁଲୁଥିଲି, ଦେଖିଲି ସେପଟେ ଜଣେ ପୁରୁଷଟେ ଖାଲି ଏପଟ ସେପଟ ହେଉଛି, ପଚାରିଲେ ଆରେ ସେ ଘରଟା କାହାର, ମୁଁ ଡେଲି ଦେଖୁଛି ସେ ପୋଖରୀ ଏୟାରପୋର୍ଟରେ ସେ ପ୍ରଭୁ ଜଣେ ପୁରୁଷଟା ବୁଲୁଛି। ସେ କହିଲା ବାବା ସେ ବିବାହ ହେବା, ତାପରେ ତା ପିଲାମାନେ କ'ଣ ଟିକେ ବଡ଼ ହେଇଗଲେ, କୁଆଡ଼େ ଗଲେ, 12 ବର୍ଷ ନା କେତେ ହେଲା ବେଳେ ସେ ପଡ଼ିଲାଣି, କିଏ ସ୍ତ୍ରୀଟା ପାରାଲିସିସ୍ରେ, ସେବା କରୁଛି କିଏ, ସ୍ୱାମୀ, 12 ବର୍ଷ ହେଲା, ଏଇ ସବୁ ରୋଷେଇ କରିବ, ତାକୁ ଖାଇବାକୁ ଦେବ, ତାର ଲୁଗାପଟା ପରିବର୍ତ୍ତନ କରିବ, ତାକୁ ସବୁ କରିବ, ସେ ପଡ଼ିକି ଖାଲି ଖାଲି ପଡ଼ିକି ରହିଛି, କାଳେ ଏଇଟା କରିବ କି ନାହିଁ, ଏ ସର ରହୁଛି କାଳର ଗର୍ଭରେ ଦିନ କାଳ ନେଇକି ପହଞ୍ଚେଇଦେବ। କ'ଣ ମନୁଷ୍ୟ କ'ଣ ବୁଝିପାରୁଛି ନା, କାହାକୁ ବୁଝିବା ପାଇଁ ଦିଆଯାଉଛି, କାଳ କାହାକୁ ବୁଝିବା ପାଇଁ ଦେବନି, ସୁଯୋଗ ବି ଦେବନି। ଚେତନା ଗୋଟେ ଚେତନାକୁ ଜାଗ୍ରତ କରିବା ବହୁତ ବଡ଼, ବହୁତ ବଡ଼ କଥା। ଚିନ୍ତା କରୁଛନ୍ତି କ'ଣ କରାଯିବ, ଯଦି କୃଷ୍ଣଙ୍କୁ ମୁଁ ଏଠି ବନ୍ଦନ ନ କରୁଛି ତେଣୁ କୃଷ୍ଣ ହୁଏତ ବଣକୁ ପଳେଇଯିବ, ଆଉ ଘରେ ବି କେହି ନାହାନ୍ତି, ଗୋଟେ ଚିନ୍ତା, ବହୁତ ବଡ ଚିନ୍ତାରେ ଯଶୋଦା ରହିଛନ୍ତି। ତେଣୁ ଚିନ୍ତା କଲେ ନାହିଁ, ମୋତେ ବାନ୍ଧିଦେବାକୁ ପଡିବ, କୃଷ୍ଣଙ୍କୁ ବାନ୍ଧିବାକୁ ପଡିବ। ସର୍ବତନ୍ତ୍ର ସ୍ୱତନ୍ତ୍ର ଭଗବାନ କୃଷ୍ଣ ସବୁଥିରେ ନିୟନ୍ତା ହେଇକି ସେ ଆଜି ଭକ୍ତର ବସ ହେବେ, ଯଶୋଦା ତାଙ୍କୁ ବାନ୍ଧିଦେବ। ଯଶୋଦା ଯୋଉ ବାନ୍ଧିବେ, ନ ଅନ୍ତର ବହି ଯଶ୍ୟ, ଯାହାଙ୍କର ଅନ୍ତର ନାହିଁ, ଯାହାଙ୍କର ବହି ନାହିଁ। ବାହାରଟା ଥିଲେ, ଭିତରଟା ଥିଲେ ତୁମେ ବାହାରଟାକୁ ମାପିବ। ଭଗବାନ ଅଣୁ ଅଣିଆନ ମହତମ ହୋଇଆନ, ଏଇ କଥାରେ ମୁଁ କହୁଥିଲି, ଆମେ 5 ଫୁଟ୍ 6 ଇଞ୍ଚ ସେତିକି ହେଇକି ରହିବା। କାଳର ପ୍ରଭାବଟା ଆମ ଉପରେ ଅଛି, ଭଗବାନଙ୍କ ପାଖରେ କାଳର ପ୍ରଭାବ ନାହିଁ। ସେଥିପାଇଁ ଆଦ୍ୟମ ପୁରାଣ ପୁରୁଷମ ନବଯୌବନ ଚ ଏତେ କହିଥିଲେ। ଏଇଠି ଗୋଟେ ଶ୍ଳୋକରେ ଜଣା ପଡ଼ିଗଲା, କାଟି ଦିଆଗଲା, ଭଗବାନ କହିଦେଲେ ଗୀତାରେ, କିନ୍ତୁ ଠାର ମାରିଦେଲେ। ଠାର ମରା କ'ଣ ଜାଣିଛ ନା ନାହିଁ? ସାର୍ ମାନେ ଯେଉଁ ପିଲାକୁ ଟ୍ୟୁସନ୍ କରନ୍ତି, ତାହେଲେ ପରୀକ୍ଷାରେ, ପରୀକ୍ଷାରେ ଆଗରୁ ଆମ ବେଳେ ଥିଲା, ମୁଁ ଏବେ ଜାଣିନି, ଆମ ବେଳେ ଥିଲା, ତୁମେ କୋଶ୍ଚିନ୍ଟାକୁ ନ ବୁଝିପାରିଲେ ପଚାରିପାରିବ, ସାର୍ ଏଇ କୋଶ୍ଚିନ୍ଟା ମୁଁ ବୁଝିପାରୁନି, ସେ ବୁଝେଇଦେବେ, ପରୀକ୍ଷାରେ କହିଦେବେ ଏଇଟା, ଏଇ କୋଶ୍ଚିନ୍ର ଏଇଟା ତୁମେ ଆନ୍ସର୍ ଲେଖ। କିନ୍ତୁ ତୁମେ ଯଦି ସେ ସାର୍ଙ୍କ ଦ୍ୱାରା ପଢ଼ିଥିବ, ସେ ଗୋଟେ ଠାର ଦେଇଦେବେ, ଏଇଟା ଠାର କୁହାଯାଏ। ମାନେ ସେ ସେଇ କୋଶ୍ଚିନ୍ କହୁ କହୁ ତାର ଲେଖାଯିବ, ଠିକ୍ ମାରିବ, ଭୁଲ ମାରିବ, ଏଟା କରିବ, ଏ ବି ସି ଡି, ସେ ଗୋଟେ କୋଶ୍ଚିନ୍ କହୁଥିବେ, ଏଟାକୁ ଠାର ମାରିଦେବେ, ଏଇଟାକୁ ଲେଖେ, ଠାରରୁ ବୁଝିବାକୁ ପଡିବ। ଭଗବାନ ଗୀତାରେ ବହୁତ ଠାର ମାରିଛନ୍ତି, ସେ ବେଶୀ କଥା କହିନି, ଠାର ମାରିଦେଇଛନ୍ତି, ଯିଏ ଧରିବା ଲୋକ ଧରିନବ। କହିଥିଲେ ନା, ନ ତତ୍ ଭାଷ ଏତେ ସୂର୍ଯ୍ୟ, ନ ସସଙ୍ଗ ନ ପାବକ, ଯଦଗତ୍ୱାନ ନିବର୍ତ୍ତନ୍ତି ତ ଧାମ ପରମ ମମ। ଏଠି କହିଥିଲେ ଆମେ ଗୋଟେ ଅର୍ଥ ରହିବା, କିନ୍ତୁ ଭଗବାନ କେଉଁ ଅର୍ଥରେ କହୁଛନ୍ତି? ମୁଁ ହେଉଛି ନିତ୍ୟ, ଯେଉଁଠି ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, ଆଲୋକ ନାହିଁ, କିଛି ନାହିଁ, ତାହେଲେ ସେଠି କ'ଣ କାଳ ଅଛି? ତ ଧ୍ୱଂସ ଅଛି ନା, କାଳ ରହିଲା ମାନେ ଧ୍ୱଂସ କରିବ, ସୃଷ୍ଟି କି ପ୍ରଳୟ, ଧ୍ୱଂସ ଚାଲିବ, ସୃଷ୍ଟି ଚାଲିବ, ସ୍ଥିତି ରହିବ, ସବୁ ରହିବ, କିନ୍ତୁ ମୋ ପାଖରେ କୌଣସି ନାହିଁ, ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, କିଛି ନାହିଁ, ସେଠି କାଳର ଯେଉଁଠି ପ୍ରଭାବ ନାହିଁ, ସେଠି ହେଉଛି ନିତ୍ୟ। ତେଣୁ ସେଥିପାଇଁ ଭଗବାନଙ୍କର ପାର୍ଶ୍ୱଦ ଭଗବାନଙ୍କ ପାଖରେ ତାଙ୍କର କିଛି ପରିବର୍ତ୍ତନ ହୁଏ ନା। ଆଦ୍ୟମ ପୁରାଣ ପୁରୁଷ, ପୁରାଣ ପୁରୁଷ କେବେକାର ପୁରାଣ ପୁରୁଷ ନା ଆଦ୍ୟମ, ସେ ପୁରାଣର ପୁରୁଷ। ପୁରାଣ କେବେ ସୃଷ୍ଟି ହେଲା? ଯଦି ଖୋଜି ଖୋଜିକା ଯିବା ନା ବ୍ୟାସଙ୍ଗତରୁ, ସେ କହୁଛନ୍ତି କେମିତିକା ପୁରୁଷ, ସେ କେଉଁ ହିସାବରେ ପୁରାଣ, ପୁରାଣ ଅର୍ଥ ଯାହାକୁ ବି ତୁମେ ନିଅ, ସେ ଆଦ୍ୟମ ପୁରାଣ ପୁରୁଷ, ଆଦ୍ୟର ପୁରାତନ ବା ପୁରାଣର ସେ ପୁରୁଷ। ପୁରାଣ ଅର୍ଥ ତୁମେ ତାକୁ ନିଅ ବା ଆଦ୍ୟ ପୁରାଣ ଅତି ପୁରାତନ ନିଅ, ସେ ହେଉଛି ନା ଆଦ୍ୟ, ତାଙ୍କ ଆରମ୍ଭ ପରେ ଆଉ ପୂର୍ବରୁ ଆଉ କେହି ନଥିଲେ। ହେଲା, ଏତେ ତାଙ୍କ ବୁଢା ହେଇଯାଇଥିବେ ଏତେ ଦିନର ଲୋକ, ଯଦି ଆଦ୍ୟ ପୁରାଣ ପୁରୁଷ ନାହିଁ, ନବଯୌବନ ଅଞ୍ଚ, ସେ ନବଯୌବନ, ନବଯୌବନ ମାନେ କ'ଣ? ନାଇଁ ନାଇଁ, ନବଯୌବନ ଅର୍ଥ ତାହା ନୁହେଁ, ପ୍ରତିଦିନ ନବଯୌବନ ବା ଏ ଯେଉଁ କହୁଥିଲେ ଜଗନ୍ନାଥ ନବଯୌବନ ବେଶ ହେଲା, ସଂସ୍କୃତ ଶବ୍ଦରେ ନବଯୌବନ ଅର୍ଥ ନିତ୍ୟ ନବନବାୟମାନ, ପ୍ରତିଦିନ 16 ବର୍ଷ, ଆଜି ଯେମିତି 16 ବର୍ଷ ପଶୁଛି କି, ନବନବାୟମାନ ସବୁବେଳେ ପ୍ରତିକ୍ଷଣ। ସେ ଅଛି ନା ସେ ପୟର ଚୈତନ୍ୟ ତା ମଧ୍ୟରେ, ପ୍ରତିକ୍ଷଣ ଭକ୍ତ ଆସ୍ୱାଦାୟ, ଭକ୍ତର ଭାବ ହିସାବରେ ସେ ପ୍ରତିକ୍ଷଣ ତାଙ୍କ ରୂପକୁ ପରିବର୍ତ୍ତନ କରେ। ସୁଆ ଆମେ ଚାହିଁଲେ ସେ ସେଣ୍ଟ ଫେଣ୍ଟ ତୁମେ ଯେତେ ଯାହା ମାରିବ, ସେ ମୁହଁଟା ଯେମିତି ସେମିତି ନା, ଫଟୋ ଉଠିଗଲା ଆଉ କ'ଣ, ଗାଲଟା ଉପରୁ ମୋଟା ହେଇଯିବ ନା ନା କପାଳଟା ବଡ଼ ହେଇଯିବ, ଆମର ଚେଞ୍ଜେସ୍ କିଛି ହେଇପାରିବେନି। ଯାହା ଚେଞ୍ଜେସ୍ ହେଉଛି ଗୋଟେ ଡ୍ରେସ୍ର, ଗୋଟେ ମଣିଷର ଯେଉଁ ରୂପର ପରିବର୍ତ୍ତନଟା, ତା କିଏ କ'ଣ ମେକଅପ୍ କହୁନାହାନ୍ତି କି? ମେକଅପ୍ ମାନେ କ'ଣ ଇଂଲିଶ ଓଡ଼ିଆରେ ମେକଅପ୍ ଅର୍ଥ କ'ଣ? ଏ ଯେ ମେକଅପ୍ଟା କର, ମେକଅପ୍ଟା କ'ଣ? କେଉଁଠି ଖାପଡ଼ା ଥିଲେ, ଖୋଲା ଥିଲେ, କ'ଣ କୁହନ୍ତି, ମାନେ ଗାତ ହେଇଯାଇଛି, ତାକୁ ମେକଅପ୍ କର ରେ କୁହନ୍ତି ନା, ଏଇଟା ଟିକେ ମେକଅପ୍ କରିଦେଲ, ତାହେଲେ ସେଟା କ'ଣ ପ୍ରକୃତରେ ଠିକ୍ ସ୍ଥିତିରେ ନାହିଁ, ତାକୁ ମେକଅପ୍ କର, ଗୋଟେ ଗାତ ହେଇଗଲା, ଏଇ ତାକୁ ଟିକେ ମେକଅପ୍ କରିଦିଅ। ସେଇଭଳି ସେଇ ସେଇ ଅର୍ଥରେ ସ୍ୱରଟାକୁ ନେବାକୁ ପଡିବ, ଏଇନା ମୁଁ ମେକଅପ୍ ମାରିକି ଆସିଛି, ଏ ତ ଗାଲରେ କେଉଁଠି ଗାଢ ହେଇଥିବ ନହେଲେ କେଉଁଠି କ'ଣ ହାଡ଼ ରହିଥିବ, କେଉଁଠି କ'ଣ ରହିଥିବ, ସେଟା ମେକଅପ୍ ମାରିକି ତୁ, ତୋ ରୂପ ନା କ'ଣ, ସେଟା କିଛି ନାହିଁ। ଆମର ସବୁ ଯାହାର ରୂପ ଏଗୁଡ଼ାକ ସବୁ କ'ଣ, ଡ୍ରେସ୍ ପତ୍ର କଟାକଟି କରି ଚୁଟି ଇଏ କୁଳେ କେଶ ରଖିବ, ଯେତିକି ଅପରିଷ୍କାର ଜିନିଷକୁ ନେଇକି ମଣିଷ ଗୋଟେ ସଜେଇକି ରହିବ, ଦେଖୁନାହାନ୍ତି ଗୋଟେ ଅପରିଷ୍କାର ଜିନିଷକୁ ଏଇ ଯୋଉଟା ମୁଣ୍ଡରେ ରହିଛି ତାକୁ ଯଦି ସଜେଇବ, ନ ସଜେଇଲେ ପାଗଳାଟା ଘରେ କୁହନ୍ତି ନା ପାଗଳା ଭଳିଆ କ'ଣ ମୁଣ୍ଡଟାରେ ତେଲ ଟିକେ ମାରୁନି, ଏଇ ଦେଖିବ ଯୋଉ ତେଲ ନ ମାରିଲେ ତା ମୁଣ୍ଡକୁ ଦେଖିବ ତୁମକୁ ଘୃଣା ଲାଗିବ। ମଣିଷର ଯେତିକି ସବୁ ଅପରିଷ୍କାର, କୋଉଟା ଭଲ ମତେ ଗୋଟେ ଦେଖେଇଲ, କୋଉ ଅଙ୍ଗଟା ଗୋଟେ ଅଛି ଯୋଉଟା ଭଲ ବାସନା ଆସୁଛି, କୋଉଟା ଆସୁଛି କି ସବଳ ଆସିବ, କୋଉଟା କିଛି ନା, କେଉଁଟା କୋଉଟା ଭଲ ଗୋଟେ କୁହ, ଏଇଟା କୋଉଟା ଭଲ। ଗୋଟେ ଗଛଟାକୁ ଦେଖ, ତା ପତ୍ର ବାସୁଛି, ଫୁଲ ବାସୁଛି, ଆଉ ଯଦି ନ ବାସୁଛି ଗନ୍ଧ ବି ହଉନି। ଏ କୋଉ ଗୋଟେ ଗୋଟେ ଗନ୍ଧା ଗଛ ଅଛି, ନହେଲେ ସେ ଗନ୍ଧ ହେବେନି, ଲିମ୍ବ ଖାଇବାକୁ ପିତା କ'ଣ ତାଙ୍କ ପାଖରେ ରହିଲେ ତୁମେ ଗନ୍ଧ ହଉଛି ନା କଲରା ଗଛ ଗନ୍ଧ ହଉଛି, ମଣିଷର କୋଉଟା ବାସୁଛି ମତେ କହିଲ। ସବୁ ଅପରିଷ୍କାର ଜିନିଷକୁ ନେଇ ସଜେଇଛି। ସେନେ ସେ କହିଲେନି, ରଙ୍ଗ ପସରା ଏଇ ଭବ ସାଗର, ରଙ୍ଗ ଭିତର ଦେଖ କିନାରା ଖାର। ଭିତର ଦେଖୁନା, ଭିତରଟା ଦେଖ, ଏ ବାହାରଟା କ'ଣ ଦେଖୁଛ, ଖାଲି ମେକଅପ୍ ଗୁଡ଼ାକ ମାରିକି ତୁମେ ଡ୍ରେସ୍ ସଜେଇ ଦେଉଛ, ଭଗବାନଙ୍କୁ ଦେଖ, ଏତେ କିଛି ନାହିଁ, ଗୋଟେ ମଳ ମଳବାହି ଶରୀର, ଆକୁ ସଂସ୍କୃତରେ କହୁଛି ମଳବାହି ଶରୀର, ମାନେ କ'ଣ, ଏ ଶରୀର କେବଳ ମଳଟାକୁ ବହନ କରୁଛି, ସବୁଆଡ଼େ ପଶିକି ରହିଛି ନା, ଖାଇସାରିବ କଙ୍କାର ଖଙ୍କାର ଖାଁ ଖାଁ ବାହାର ବାହାରିବ, କିରେ କୁଆଡ଼ୁ ବାହାରିଲା ସେଗୁଡ଼ାକ ଦେଖୁନାହାନ୍ତି, କଙ୍କାର ନାକରୁ ବାହାରିଲା, ପାଟିରୁ ବାହାରିଲା, କାନରୁ ବାହାରିଲା, ଦାନ୍ତ ସକାଳୁ ଉଠିବ ଦାନ୍ତ ଦେଖିବ ଗନ୍ଧ ହବ, ଏ ଯୋଉ ସକାଳୁ ଉଠିଲା କ'ଣ ଯୋଉ ଲାଳ ଗୁଡ଼ା ରହିଥିବ କେମିତି ଦିଜୁ ଆଗେ ଥୋପାରେ ମାର, କୁଆଡ଼ ଆସୁଛି ଗୋଟା, ଏମିତି ଗୋଟେ ଯନ୍ତ୍ର ଭିତରେ ରଖା ହେଇଛି, ସବୁ ଖାଲି ମଳ ବାହି, ସବୁ ମଳ କରିଦେଉଛି, ସବୁ ମଳ ଯାହା ପୁରେଇବ ମଳ କରିବ। ଆଉ ପଶୁ ପକ୍ଷୀ ଗଛକୁ ଦେଖ, ସେ ମଳକୁ କ'ଣ କରୁଛି, ସ୍ୱାଦ କରୁଛି। ସେ ମହାପ୍ରଭୁ ଆଗେ କହିଲେ, କୃଷ୍ଣ ଆଗେ କହିଲେ, ଏତାବାତ୍ ଜନ୍ମ ସାଫଲ୍ୟମ ଦେହିଣାମ ୟଦେଷୁ ପ୍ରାଣୈ ଅର୍ଥେ ଧିଆ ବାଚା ଶ୍ରେୟ ଆଚାର ସତା। ଯେ ମଣିଷ ହେଇକି ଅନ୍ୟର ଉପକାର ତୁମେ ନ କରିପାରୁଛ, ଦେଖ ଏ ବୃକ୍ଷମାନଙ୍କର ଜନ୍ମ ଧନ୍ୟ, ଆମେ କ'ଣ ଦଉଛୁ, ଗୋବର ଦଉଛେ ନା, ଆଉ ଖତ ଦଉଛେ ନା, ଆଉ ଗୋମୂତ୍ର ଦଉଛେ ନା, ସବୁ ପଚାଶ ଅଢା ଜିନିଷ ଦବ, ସେ କ'ଣ କରୁଛନ୍ତି, ତାକୁ ଫଳ ଫୁଲ କରୁଛନ୍ତି, ମଣିଷ କ'ଣ କରୁଛି, ତ ଭଲ ସେ ଆଉ ଖାଇବ ପୁଣି ତାକୁ ମଳ କରିବ, ମଳବାହି ସରର ନା, ରୂପର ବି ଏଥିରେ କିଛି କିଛି କୌଣସିର ମୂଲ୍ୟ ନାହିଁ, ହରିଭକ୍ତି ବିନା ଜାଗତିକ କୌଣସି ଗୁଣର ମୂଲ୍ୟ ନାହିଁ, ବରଂ ଭୟଙ୍କର, ଏତେ ନେଷ୍ଟି ବଡି ଯାକୁ ଏତେ ଗୋଟେ ଖରାପ ସରର ଧରିକି, ପୁଣି ତା ଭିତରେ କ'ଣ ରହିଛି, ମଳ ଭିତରେ ତା ଭିତରେ ରହିଛି ହିଂସ୍ର ହିଂସ୍ର ପ୍ରକୃତି, ଈର୍ଷା ଦ୍ୱେଷ କ୍ରୋଧ ଏତିକି ଭରି ହେଇକି ରହିଛି। ଇଏ ହଉଛି ମନୁଷ୍ୟ, ଏଇ ମନୁଷ୍ୟ ଆକୁ ଭଗବାନଙ୍କୁ ପାଇବାକୁ ପଡିବ, ପବିତ୍ର ପ୍ରଭୁ ନା, ଇଏ ସତ୍ୟ ନୁହେଁ, ସ୍ୱରଟା ଆମେ ଧରିଛେ ମାନେ ସବୁ ସବୁ ଅଛି, ମଳ ମୂତ୍ର କଫ ବାତ ପିତ କୋଉଠି ଗୋଟେ ଛିଡ଼ିଗଲା ତ କ'ଣ ହେଉଛି, ଗୋଟେ ଛିଡ଼ିଗଲା ପୂଜ ହେଇଯିବ ସାଙ୍ଗେ ସାଙ୍ଗେ, ଗୋଟେ ବାଜିଗଲା ଛିଡ଼ିଗଲା ପୂଜ ହେଇଗଲା, ଏଇ ସ୍ୱର ତା ଭିତରେ, ପୁଣି ଇଏ ତ ଯାହା ବାହାର ହେଲା ହେଲା, ମେକଅପ୍ କରିକି ତୁମେ ଯାହା ରେଡି କରିବ, ଭିତରେ ରହିଲା ପୁଣି କାମ କ୍ରୋଧ, ଏ ଜୀବ ଆଜି ପ୍ରଭୁଙ୍କୁ ପାଇବ, ତାହେଲେ କେମିତି ଆମକୁ କେମିତି ପ୍ରାର୍ଥନା କରିବାକୁ ପଡିବ, କେତେ ଆମେ ହୀନ, ଏତେ ହୀନ ଆମେ, କିନ୍ତୁ ଗୋଟିଏ ସୁଯୋଗ କେବଳ ମନୁଷ୍ୟକୁ ଅଛି, ଦେବଯୋନି ଠାରୁ ମଣିଷ ଯୋନି, ଏଟା ଗୋଟେ ଲାଭ ଭଜନ କରିବା ପାଇଁ କାହିଁକି ସୁବିଧା, ଏ ଜାଗାଟା ହଉଛି ଏଠି ଶ୍ରମ କରିବାକୁ ପଡେ, ଶ୍ରମ ଦ୍ୱାରା ମାୟାର ପୀଡ଼ନ ଦ୍ୱାରା ତାର ଦଣ୍ଡ ଦ୍ୱାରା ତାର ଉନ୍ମୁଖତା ଆସିଲା, ତ ଆସିଗଲା କଷ୍ଟ ନା, ଆଉ ଦେବତା ଦେବଲୋକର କ'ଣ କିଛି କଷ୍ଟ ନାହିଁ, ପୁଣ୍ୟ କରିଛ ଖାଲି ଭୋଗିବା କଥା, ବୁଲିବ ଖାଲି ଏପଟ ସେପଟ, ଖାଇକି ଖାଇସାରିଲା ମାନେ ଆଉ କିଛି କାମ ନାହିଁ, ଖାଲି ଉଡ଼ିଆ କଥା ଆଉ, ପୁଣି ଖାଇବାର ନା ଅମୃତ ପାନ କରିବ, ସୁନ୍ଦରୀ ସ୍ତ୍ରୀ ସିଏ କିଏ କହୁଛନ୍ତି, ଭାଗବତର ଅଛନ୍ତି ପ୍ରସଙ୍ଗ, ଆରେ ଦେବତା ଅମୃତ କ'ଣ ପାନ କରିବେ, ଦେବତା ଅମୃତ ପାନ କରିବା ବେଳେ ବେଳେ ଭୁଲି ଯାଆନ୍ତି, ଏ ସୁନ୍ଦରୀ ଅପ୍ସରାମାନଙ୍କର ତାଙ୍କ ରୂପାମୃତ ତାଙ୍କ ମୁଖ ଅଧରାମୃତ ପାନ କରିବା ତାଙ୍କ ଦିନ ଚାଲିଯାଏ, ଏ ସବୁ ଆରି ଭୁଲିଗଲି ତ ଅମୃତ ପାନ କରିବାକୁ, ଏତେ ସୁନ୍ଦରୀ ନାରୀମାନେ ଅଛନ୍ତି, ସେଠି ଭଜନ ହବ, ଆଉ ଏଠି ତୁ ବାହା ଚୁରା ହେଇ ଲକ୍ଷେ ଟଙ୍କା 10 ଲକ୍ଷ ଖର୍ଚ୍ଚ କରିକି ସ୍ତ୍ରୀ ଆଣିଥିବୁ, ସେ ଠୁକିବ ତୋତେ, ସେଠୁ ବୈରାଗ୍ୟ ଆସିବ, ଏଠି ସବୁ ବୈରାଗ୍ୟ ପାଇଁ ଏଇଟା ବଢିଆ ନା, ଆଉ ମଣିଷ ଜନ୍ମଟା ସବୁ ସବୁ ଜିନିଷରେ ବଢିଆ, ଏଠି ତୁମେ କିଛି କିଛି ରୋଷେଇ କରୁଥିବ, ରୋଷେଇ କରୁଥିବ କ'ଣ ଅସୁବିଧା ହେଇଗଲା, ଲୁଣ ପଡ଼ିଗଲା କି ପୋଡ଼ିଗଲା ଗଲା, ହେ ଚୁଡ଼ା ଖାଇକି ରହ, ଦେବତାଙ୍କର ସେ ଆନେ ସଂକଳ୍ପ କରି ସାଙ୍ଗେ ସାଙ୍ଗେ ଜିନିଷ ମିଳିଲା, ମଣିଷ ଜନ୍ମରେ ଏଇଟା ଏତେ ମାୟା ଏତିକି ଦଣ୍ଡ ଦଉଛି, ଜୀବଟାକୁ ପିଟା ବାଟା ପିଟା କରୁଛି, କେବଳ ଯଦି ହରିଭକ୍ତି କରିପାରିଲା ଲାଭ, ନହେଲେ ଶରୀର କଥା କାହିଁ, ଶରୀର ଯିଏ ଜାଣିନି ଯେ ଭାଗବତ ପଢିବ, ଯାହାକୁ ସାଧୁଗୁରୁ ଦୟା କରିଦେବେ ସେ ବୁଝିବ, ଏଇଟା ଗୋଟେ କେତେ ବଡ଼ ବୋଝ ଭାର ଏଇଟା ଗୋଟେ ହେଇଛି ମୋ ଜୀବନରେ, ଯଦି ଏଇ ଶରୀର ଦ୍ୱାରା ମୁଁ ଭଗବାନଙ୍କୁ ଭକ୍ତି ନ କରିପାରିଲି ସରିଲା, ପୁଣି ଗୋଟେ ଆଉ ଗୋଟେ ଜନ୍ମ ବୃଥା ସିନେ ସିନେ ଦେଖିଲୁ ନା, ହରି ହରି ବିଫଳେ ଜନ୍ମ ଗୁଆଇଲୁ, ବିଫଳ ଚାଲିଗଲା ଜୀବନ, ମନୁଷ୍ୟ ଜନ୍ମ ପାଇଆ ରାଧା କୃଷ୍ଣ ନା ଭଜିଆ, ଜାଣିଆ ଶୁଣିଆ ବିଷ ଖାଇଲୁ, ଜାଣି ଶୁଣିକି ବିଷ ଖାଇଦେବା, ମୂଲ୍ୟ ବୋଲି ଯୋଉ ଆମେ ମୂଲ୍ୟବୋଧ କରୁଛେ, ମୂଲ୍ୟ କିଛି ନାହିଁ ଜଗତର, ମୂଲ୍ୟ କିଛି ନାହିଁ ଜଗତର, ମୂଲ୍ୟ ହେଉଛନ୍ତି କୃଷ୍ଣ ଆଉ ତାଙ୍କ ଭକ୍ତି, ଆଉ ସବୁ ବେକାର, କେମିତି ଏବେ ଜଣା ପଡ଼ିବନି, ଟିକେ ବେଡେଡ୍ ହେଇଗଲେ ଜଣା ପଡ଼ିବ, ଏ କରୋନା ହେଇଗଲେ ଯୋଉ ଜ୍ୱର ଦୁଇ ତିନି ଦିନ ହେଉଛି ସେଥିରେ ତମକୁ ଜଣା ପଡ଼ିବ ସଂସାର କ'ଣ, ଆଉ ସଂସାର କ'ଣ ଜଣା ପଡ଼ିବନି, ବେକ ଭାଙ୍ଗିକି ଜୋକ ଭଳିଆ ପଡ଼ିଥିବ ତ ଆଉ ଜାଣିଦେବ ସଂସାର କ'ଣ, ଆଉ ସବୁ କିଛି ମୂଲ୍ୟ ନାହିଁ ଜଗତର, ସାଂସାରିକ ଲୋକ ଆଗରେ ବହୁତ ମୂଲ୍ୟ ଥାଇପାରେ, ଯିଏ ବାସ୍ତବ ଭଗବାନ କୃଷ୍ଣଙ୍କର କୃପା ହେଇଛି, ଭାଗବତ ସାଧୁଗୁରୁଙ୍କର କୃପା ହେଇଛନ୍ତି, ଭାଗବତ ପ୍ରଭୁଙ୍କର କୃପା ହେଇଛନ୍ତି, ସେ କେବେ ସଂସାର, ଆରେ ଏସବୁ ମୁଁ କରିପାରୁନି ଅଲଗା କଥା, କିନ୍ତୁ ସଂସାର ହଉଛି ଏଇଭଳି ଏତେ ଭୟଙ୍କର, ଭଗବାନଙ୍କୁ ଭଲ ପାଇବାକୁ ପଡ଼େ, କାଳର ପ୍ରଭାବ ଏଠି ପ୍ରଚୁର, କିନ୍ତୁ ଭଗବାନଙ୍କର କଣ, କନ୍ଦର୍ପ କୋଟି କମନୀୟ ବିଶେଷ ସ୍ୱଭାବ, କୋଟି କନ୍ଦର୍ପ ରୂପକୁ ଧିକ୍କାର କରିଛି ସେ ରୂପ, ତାଙ୍କର ଅନ୍ତର୍ ବହି ନାହିଁ ଆଉ ଚେଷ୍ଟା ବାନ୍ଧିବାକୁ କେମିତି ଯାଉଛନ୍ତି, କାଳର ପ୍ରଭାବ ନାହିଁ ତାଙ୍କୁ କ'ଣ ମାପିବ, ତୁମେ ଅପରିଚ୍ଛିନ୍ନ ବସ୍ତୁ, ପରିଚ୍ଛିନ୍ନତା ନାହିଁ, ସୀମା ଗୋଟେ ସୀମା ଭିତରେ ଆମେ ଯାହାର ସୀମା ରହିଛି ତାକୁ ବାନ୍ଧିପାରିବ, କୃଷ୍ଣଙ୍କର କ'ଣ ସୀମା ରଖିବ ତାଙ୍କୁ କ'ଣ ତୁମେ ବାନ୍ଧିବ, ଆଉ ଯଶୋଦା କେମିତି ବଞ୍ଚୁଛନ୍ତି ନା, ମୋର କହିଲେ ନା ମୋର ତ ଲିଙ୍ଗମ ଅଧୋକ୍ଷଜମ ନା ସରି, ହଁ ଅଛନ୍ତି, ତଙ୍ଗମତ୍ଵାତ୍ମଜମ ଅବ୍ୟକ୍ତମ ମର୍ତ୍ୟଲିଙ୍ଗମ ଅଧୋକ୍ଷଜମ ଗୋପିକା ଉଦୁଖଲେ ଦମ୍ନା ବବନ୍ଧ ପ୍ରାକୃତ ଯଥା, ଏ ହେଲା ଯଶୋଦାଙ୍କର ପ୍ରେମ, ପ୍ରାକୃତ ଯଥା ଆତ୍ମଜମ ମୋ ପୁଅ, ମୋ ପୁଅକୁ କାହିଁ ମୁଁ ବାନ୍ଧିପାରିବିନି, ମୋ ପୁଅ କାହିଁ କୋଳରେ ବସେଇକି ତାକୁ ମୁଁ ତାକୁ କ୍ଷୀର ପିଇଛି, ସିଏ କ'ଣ ବାନ୍ଧିପାରିବିନି, ତ କ'ଣ ସିଏ କ'ଣ କି ସେ କ'ଣ ସିଏ ମୋର କ'ଣ ମୁଁ ତ ବାନ୍ଧିପାରିବିନି, ସେ କ'ଣ ହେଇଗଲା କି, ସେ କ'ଣ ଭଗବାନ ନା କ'ଣ, ସେ ଯଶୋଦା କୃଷ୍ଣଙ୍କୁ ଏକ, ତୁ କ'ଣ ଭଗବାନ ହେଇଗଲୁ କି, ଆମେ ମଣିଷ କ'ଣ କହୁଛେ, ତୁ କ'ଣ ଭଗବାନ ହେଇଗଲୁ କି, ଯଶୋଦା ସେଭଳି କୁହନ୍ତି, କୃଷ୍ଣ ଏଇଭଳି ଧମକା ଚମକାରେ ବ୍ରଜରେ ରୁହନ୍ତି, କୃଷ୍ଣ କେବେ କହିପାରିବେନି ମୁଁ ଆମ ଭଗବାନ, ଯଶୋଦା ବେଳେ ତୁ କ'ଣ ଭଗବାନ ହେଇଗଲୁ କି, ତୋ କଥା ମୁଁ ମାନିବି, ଯାହାକୁ ସେଇଟା ଖା, ତୁ ଭଗବାନ ତୁ ଏତେ ଦୁଷ୍ଟ କାହିଁକି କହୁଛୁ, ହଁ ଚୁପଚାପ, ଭଗବାନ ବୋକା ହେଇକି ରହିଥିଲେ ବ୍ରଜରେ, ତାଙ୍କୁ ଏମିତି ଟ୍ୟୁସନ୍ କରୁଥିଲେ, ଏମିତି ପାଠ ପଢୁଥିଲେ ସିଏ, ସିଏ ଚୁପଚାପ ରହିଥିଲେ, ପ୍ରେମରେ ଏଇ ମହିମା, କିଛି ତମ ଜ୍ଞାନ ସବୁ ସବୁ ଜ୍ଞାନ ଯେତେ ଐଶ୍ୱର୍ଯ୍ୟ ସବୁ ଚାପି ପଡ଼ିଥିଲା, ଐଶ୍ୱର୍ଯ୍ୟ ଘର ଭଗବାନଙ୍କର ଛଅଟା ଐଶ୍ୱର୍ଯ୍ୟ ସବୁ ବ୍ରଜରେ ଚାପି ପକେଇ ରଖିଦେଇଥିଲେ, ଏ ନନ୍ଦସୁତ ବାସ୍, ଆଉ ବେଶୀ କିଛି ଦେଖିବା ଦରକାର ନାହିଁ, ବେଶୀ ଜ୍ଞାନ ଦେଖାଉନି, ଚାତୁରୀ କିଛି ଦେଖାଉନି, ସବୁ ସବୁ ଯେତିକି ସବୁ ଐଶ୍ୱର୍ଯ୍ୟ ସବୁ ଶୁଦ୍ଧ ପ୍ରେମ, ସେଠି କୃଷ୍ଣ କିଛି କହିପାରିବେନି, ପ୍ରାକୃତମ ଯଥା, ଏ ଛୋଟ ପିଲାଟା କ'ଣ ଏ ଦୁଷ୍ଟଟା, ମୋ ଛୁଆଟା ଦୁଷ୍ଟଟା, ଏଇଟା ପ୍ରାକୃତ ସାଧାରଣ ବାଳକ ବୋଲି ଭାବି ବାନ୍ଧି ପକଉଛୁ, ଇଏ ହେଲା ପ୍ରେମର ମହିମା, ଭଗବାନଙ୍କୁ ଏମିତି ସେ ପ୍ରେମର କ'ଣ ଅର୍ବାଚନୀୟ ତାର ଶକ୍ତି ରହିଛି ସେଇଟା କ'ଣ ଆମେ ଜାଣିବା, ଆମେ କେବଳ ଶାସ୍ତ୍ର ପଢ଼ୁଛେ ତା ଭାଗବତ ଆଶ୍ରୟ କରି କହୁଛେ, ସେ ସ୍ଥିତି ଯିଏ ପ୍ରାପ୍ତ ସେ ଜାଣିବ ତାର ଶକ୍ତି କେତେ, ପ୍ରେମର ବିକ୍ରମ କେତେ, ପ୍ରେମର କେତେ ବିକ୍ରମ, ସଂସାର ଯେତେ ବନ୍ଧନ ଅଛି ସବୁଠୁ ବଡ଼ ବନ୍ଧନ କ'ଣ, ହେଟା ଜଗତର ନାହିଁ, ପ୍ରେମର ବନ୍ଧନଟାକୁ କାଟିପାରିବେନି, ଏଗୁଡ଼ା କାମର ବନ୍ଧନ ବୋଲି ସେ ଚାଲିଯାଉଛି ନା ସବୁବେଳେ, ସେ ଦବା ନବା ଭଲ ପାଇବା ତାଙ୍କର ଟିକେ ଥିବ, ତାଙ୍କର ସବୁ ଶାରୀରିକ ସମ୍ପର୍କ ଥିବ, ସ୍ୱାମୀ ସ୍ତ୍ରୀ ତାଙ୍କର ଚାଲିଥିବ, ତାପରେ ଆଡ଼ମ୍ବ ହବ ତେଢ଼ା ତେଢ଼ି, ସେ ଗୋଟେ କଥା କହିଲେ ଇଏ ତାକୁ ଖୁମ୍ପିବ, ସିଏ ତାକୁ କହିଲେ ଇଏ ତାକୁ ଖୁମ୍ପିବ, କିଛି ବନ୍ଧନ ଗୋଟେ ଅଛି, କିଛି ବନ୍ଧନ ଗୋଟେ ସ୍ନେହ ପ୍ରେମର ବନ୍ଧନ କିଛି, କାରଣ ଏଗୁଡ଼ା ସବୁ ଦୁର୍ବଳ କାମ ଗୁଡ଼ାକ, ଏଗୁଡ଼ାକ କ'ଣ ଗୋଟେ କାମନା ନେଇକି କିଛି ଗୋଟେ ଜୀବ କାହାକୁ ସ୍ୱୀକାର କରୁଛି, ଏଇଟା ଦୁର୍ବଳ, ପ୍ରେମର ବନ୍ଧନ କେବେ କାଟି ହେବନି, ତାର କେତେ ବଳ ଗୋଟେ ଉଦାହରଣ ଦିଆଗଲା, ପ୍ରେମର ବନ୍ଧନରେ ମରିଯିବ ବରଂ ଛାଡ଼ି ହେବନି, ଭ୍ରମର କ'ଣ କରିବ, ପଦ୍ମ ଫଳରେ ପଶିଯିବ, ପଶିଗଲେ କ'ଣ କରିବ, ତା ମଧୁ ଖାଉଥିବ କିନ୍ତୁ ସନ୍ଧ୍ୟା ହେଇଗଲା ମାନେ ବନ୍ଦ ହେଇଯିବ, ଆଚ୍ଛା ବନ୍ଦ ହେଇଗଲେ ଭ୍ରମର କ'ଣ ବାହାରି ପାରିବନି, ସିଏ ଯୋଉ ଭ୍ରମର କାଠକୁ କାଟିଦିଏ, ଭ୍ରମର ଦେଖିନାହାନ୍ତି, ସବୁ କରିପାରିବ। ତାର ତା ଦାନ୍ତ ଅଛି, ତାର ଶୁଣ୍ଢ କୁହନ୍ତି ନା, ଏଇ ପଦ୍ମ ପତ୍ରଟା ତାର କଣ କେତେ ଶକ୍ତି ଅଛି, ପ୍ରେମର ବନ୍ଧନ ଦେଖନ୍ତୁ, ତାକୁ ଭଲ ପାଇଯାଇଛି ମଧୁଟାକୁ, ପ୍ରାଣ ଚାଲିଯିବ ବାହାରିବନି, ସକାଳ ଉଠିଲା ବେଳକୁ ପୁଣି ପୁଣି ତାହେଲେ ସୂର୍ଯ୍ୟ ଉଦୟ ହେବେ, ପଦ୍ମ ଖୋଲିବ, ତା ଦେହରେ ମରିଥିବ। ତା ଅର୍ଥ କଣ, ମୁଁ ମରିଯିବି କିନ୍ତୁ ଛାଡ଼ିକି ଯିବିନି, ପ୍ରେମର ବିକ୍ରମ ଯିବ ଜାଣିନି, ସେ କଣ ଜାଣିଛି, ସେ ଭଲ ପାଇବାଟା ଗୋଟେ ଶିଖିଛି କି, ଭଲ ପାଇବା କଣ ଅଛି, ଅଛି ଗୋଟେ ଯିବ ହୃଦୟରେ, ଚାଲ ତାର ଜନ୍ମ କାମରୁ ଆଉ ତା ହୃଦୟ ଭିତରେ ଭଲ ପାଇବା କୋଉଠୁ ରହିଲା, କଣ ସେଟା, ସେଟା ସାଧୁଗୁରୁଙ୍କ ଦୟାରୁ, ସେଇ କୃଷ୍ଣଙ୍କ ହୃଦୟରେ ଯୋଉ ଅନାଦି କାଳରୁ ପ୍ରେମ, ଯାହା ତାଙ୍କର ସମ୍ପତ୍ତି, ଯାହାର ରାଧାରାଣୀ ହେଉଛନ୍ତି ତାର ମାଲିକ, ସେଇଟା ସେଇ କୃପା ଯଦି ଆସିବ ଗୁରୁ ପରମ୍ପରା ମାଧ୍ୟମରେ, ଗୁରୁ ଦେଇ ଗୁରୁଙ୍କର କୃପା ମାଧ୍ୟମ ଦେଇ, ତାହେଲେ ଗୋଟେ ଜୀବ ବୁଝିପାରିବ ପ୍ରେମ କଣ। ଆଉ ତାର ପ୍ରେମ କଣ, ଢୋଲେ ଢୋଲେ ଖାଇବ, ଖାଇକି ତା ଗଡ଼ିଲା, ତା ମନ ଯାହା କଲା, ନାଚ ନାଚି କଲା, ତାର ଖୁସି, ହଁ ଭଲ ଅଛି, କଣ ଖାନାଟା ଭଲ ହେଇଗଲା, ଭଲ ପିନ୍ଧା ପିନ୍ଧି ହେଇଗଲା, ଡିଆମରାମରି ହେଇଗଲା, କଣ ଭଲ, ହଁ ବାବୁ ଭଲ, କେମିତି ଅଛ, ନା ଆଜ୍ଞା ବହୁତ ଭଲ, ଇଏ ହେଲା ତାର ପ୍ରେମ। ଆଉ କୁହନ୍ତୁ ପ୍ରେମ ସେ ବୋଲ, ହରି ବୋଲ, ପ୍ରେମ ସେ କଣ, କଣ ପ୍ରେମ ସେ ଭିତରେ ତ ପ୍ରେମ ଥିଲେ ତୁ ପ୍ରେମ ସେ କହିବୁ, ଆଉ ପ୍ରେମ ସେ କୁହ କଣ, ଦେଖିଦେଲେ ପାଞ୍ଚ ଦଶଟା ଆଇଟମ ପ୍ରେମ ସେ, ହରି ବୋଲ ପକେଇକି ଚଲେଇଲେ, ଏଇଟା ଆମ ପ୍ରେମ ଆଉ କଣ। ଆଉ ଯୋଉଦିନ କିଛି ନଥିବ ଅନ୍ନ ଡାଲମା, ସେ ପ୍ରେମ ଆଉ ପ୍ରେମ ଆସୁଛି କୁଆଡେ ଗଲା ରେ, ପ୍ରେମ ଯୋଉଦିନ ଅନ୍ନ ଡାଲମା ହେଇଛି କି କଖାରୁ ଘାଣ୍ଟ ହେଇଛି, ଆଉ ପ୍ରେମରେ ହରି ବୋଲ ପକଉ ନା, ପ୍ରେମ କଣ ଯିବ, ଯିବର ସେ ଯୁଆଡେ ବୁଲି ବାଲିକି ଯିବ, ସେ କାମ ସେ ସୁଖ ଭୋଗଟା, ପ୍ରେମ ଯିବର କୋଉଠୁ ଆସିଲା, ପ୍ରେମର ବିକ୍ରମ ସେ ଜାଣିଛି, ପ୍ରେମର ବିକ୍ରମ ରାଧାରାଣୀ ଜାଣିଥିଲେ, ଶରୀରଟା ଯେ ରାଧାଙ୍କୁ ଦେଖି ଜଗତରେ ସଖୀମାନେ କାନ୍ଦୁଥିଲେ, ବ୍ରଜବାସୀମାନେ କାନ୍ଦୁଥିଲେ, ଇଏ ପ୍ରକୃତରେ ପ୍ରାଣର ଅଛି ନା ନାହିଁ, ପ୍ରାଣ ଜଣେ ଭଲ ପାଆନ୍ତି ଜଗତରେ, କିନ୍ତୁ ଏମିତି କଣ ଭଲ ପାଆନ୍ତି ଯେ ଆହାରକୁ ଛାଡ଼ିବେ, ନିଦ୍ରାକୁ ଛାଡ଼ିବେ, ଆଉ ସେଟା କି ବିଚାରି ବୁଝି ବି ପାରନ୍ତିନି ପ୍ରେମର କଣ ବିକ୍ରମ, ତଥାପି ମୁଖରେ ହସ, ଚକ୍ଷୁରେ ଲୋତକ, ମୁଖରେ ହସ, ସେ ରାଧା ଭାବଟା ମହାପ୍ରଭୁ ଧରିକି ଆସିଛନ୍ତି ନା, ଆଉ କ୍ରନ୍ଦନ କରୁଥିବେ, ଜଣେ ନୃତ୍ୟ କରୁଥିବେ, ସେଟା ରାଧାଙ୍କର ଭାବଟା, ଏଣେ ବିରହରେ କଣ କରୁଛନ୍ତି କ୍ରନ୍ଦନ, ମୁଖରେ କାହା ପାଇଁ ବିରହ, କୃଷ୍ଣଙ୍କୁ ଚିନ୍ତା କରିବି ବିରହ, ମୁଖରେ ସ୍ମିତ ହାସ୍ୟ, ସଖୀ ମାନେ ବୁଝିପାରନ୍ତିନି, ସେଥିପାଇଁ ସେ ବୁଝାନ୍ତି ଲଳିତା ବିଶାଖା ବୁଝାନ୍ତି, ରାଧେ ତୁମେ ତାକୁ ଭୁଲି ଯାଅ, ଭୁଲି ଯାଅ, ଗୋପୀମାନଙ୍କୁ ବି ଉଦ୍ଧବ କହୁଥିଲେ, ଭୁଲି ଯାଅ, କଷ୍ଟ ମଣିଷକୁ କଷ୍ଟ କାହିଁକି ହୁଏ, ସେ କଣ ଭୁଲି ପାରେନି ବୋଲି, ସେ ଜଣଙ୍କୁ ଭୁଲି ପାରୁନି, ମୁଁ ଭୁଲିଗଲି ତ ଭଲ, ସେ ଗୋପୀମାନେ ସେ କଥା କୁହନ୍ତି, ରାଧାଣୀ ସେ କଥା କୁହନ୍ତି, ଆରେ ମନ ଗୋଟେ, ମନଟା ଗୋଟେ ନା ଦଶଟା, ଆଉ ସେ ମନଟା ତ କୃଷ୍ଣଙ୍କ ପାଖକୁ ନେଇଯାଇଛନ୍ତି, କୃଷ୍ଣ ଆମ ପାଖରେ ମନ ଅଛି କି ଆମେ ଭୁଲିବୁ, ମନ ଯାହାର ଅଛି ସେ ଭୁଲିବ କି ମନର ପକ୍ଷେ, ଆମ ପାଖରେ ମନ ଅଛି କି ଆମ ପାଖରେ ମନ ନାହିଁ, ମନ ଗଲା କୁଆଡେ, ନା କୃଷ୍ଣ ନେଇଯାଇଛି, କୃଷ୍ଣ କେମିତି ନେଇଗଲେ, କୃଷ୍ଣ ମଣ୍ଡ ଆମ ମଣ୍ଡକେ ନେଇ ପଳେଇବେ କି, ତାମାନେ କଣ କୃଷ୍ଣଙ୍କ ପ୍ରତି ପ୍ରେମଟା ଏମିତି ହେଇଯାଇଛି, ସେଇଠି ଯାଇ ମନଟା ରହିଛି, ଆଉ ମନଟା ଥିଲେ ତ ଭୁଲିବୁ, ଆମ ପାଖରେ କଣ ସବୁ ଦିଟା ଜିନିଷ ଅଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ତାପରେ ଭୁଲିବେ, ହଁ ଭୁଲିଯିବି, ମନରେ ପକଉଛି ଆମେ ହରେ କୃଷ୍ଣ କହିକି ପୁଣି ଭୁଲିଯିବି, ଆମେ ଆମ ପାଖରେ ଅଛି ନା ମନଟା, ଏ ଜପ କରିବି, ତାପରେ ନା ମୁଁ କରିବିନି ପଢିବିନି, ଆମ ଅଣ୍ଡର ଅଛି ଆମେ ସ୍ମରଣ କରିବା, ଏଇଟା ସବୁ ଆମର ଆଜି ପଢିବା ଦରକାର, କିଏ କହିଲା ପଢିବା ଦରକାର, ମନ କହିଲା ହେ ଛାଡ଼ କାଲି ପଢିବା, ମୁଁ ତ ଜପ କରିଛି, ଆଉ ସିଏ ତାର ସବୁ କରିବ, ରଜା ସିଏ ନା ତାର ଯୁଆଡ଼େ କରିବ, ତୁମକୁ ବୁଝେ ବାଜି ଦେବା, ଏକ ଚୁପଚାପ ର, ତୁ କେତେ ଚୁପଚାପ ର, ତୁ ଯାହା କରୁଛୁ ଠିକ କରୁଛୁ, କିଛି ଅସୁବିଧା ନାହିଁ, ତୁ କଣ ଗୋଟେ ମଣିଷ ତୁ କଣ କରିବୁ, ସେବା କରୁଛୁ ବା, କିଛି ଅସୁବିଧା ନାହିଁ, ଶୁଜା ଶୀଘ୍ର, ସିଏ ରାଜା, ମନଟା ଗୋଟେ ସିଏ ନା, ଗୋଟେ ମନ ନା, ମନଟା ଦଶଟା କୋଟିଟା ନୁହେଁ ତ, ଯାହାର ମନରେ ପ୍ରେମ ଆସିଯାଏ ତା ମନ ଆଉ ତା ପାଖରେ ରହେ ନା, କୃଷ୍ଣ କଣ କରି ସେ ମନଟାକୁ ଚୋରି କରି ନେଇଛି, ସେ ମନଟା ଥିଲେ ତ ତୁମେ କାମ କରିବ, ଆଉ ଶୁଦ୍ଧ ଭକ୍ତ କଣ, ଆଉ ଶୁଦ୍ଧ ଯୋଉ ସ୍ଥିତିଟା ସେଟା କଣ, ଆଉ ମନଟା ରହିଲେ ଆମେ କାମ କରୁଛେ ମନ ହିସାବରେ, ମନଟା ତ ନାହିଁ, ଆଉ ମନଟା ତ ମନରେ ପ୍ରେମ ଜାଗ୍ରତ ହେଲେ କୃଷ୍ଣ ନେଇଗଲେ ସେ ମନଟାକୁ, ଆଉ ବର୍ତ୍ତମାନ ସେ ମନଟା କାହାର, କୃଷ୍ଣଙ୍କର, ରାଧାରାଣୀ ସେ କଥା କହନ୍ତି, ମୁଁ ଭୁଲିବି ଯେ ମତେ କହୁଛ ମୁଁ ଭୁଲିଯିବି, କେମିତି ଭୁଲିବି? ସେ ଭୁଲିବା ପାଇଁ ଉପାୟ କରନ୍ତି ରାଧାରାଣୀ, ବହୁତ ଉପାୟ କରନ୍ତି। ଚକ୍ଷୁ ଖୋଲିଲେ ସେ ସଖୀ ମାନଙ୍କୁ କୁହନ୍ତି, ମତେ ତୁମେ କେହି କେଶ ଦେଖିକି ଆସିବେନି, କେଶ ହଉଛି କଳା, ତେଣୁ କଳା କେଶ ଦେଖିଲା ମାନେ କୃଷ୍ଣ କେହି କଳା ଶାଢ଼ୀ ପିନ୍ଧିବନି, ମୋ ଆଗକୁ ଯିଏ ଆସିବ ସବୁ, ତେଣୁ କିଏ କେଶର ଚନ୍ଦନ ବୋଳିକି ଆସିବ, କିଏ କପଡ଼ା ବାନ୍ଧିକି ଆସିବ, ରାଧାରାଣୀ ଦେଖିବ, ମୁଁ ଦେଖିବିନି, ମୁଁ କଳା ଦେଖିଲା ମାନେ ମୋର କୃଷ୍ଣ ସ୍ମରଣ ଆସୁଛି, ଯମୁନାକୁ ଯିବିନି, ଯମୁନା ଗଲା ମାନେ ପୁଣି କୃଷ୍ଣ ଭୁଲିବା, ଭୁଲିବା ପାଇଁ କଣ କରିବ? ଭୁଲିବା ପାଇଁ ଅପାୟ କରନ୍ତି। ହଁ ଠିକ ଅଛି, ମୁଁ ଅନେଇଲା ମାନେ ତ କିଛି କଳା ଜିନିଷ ଦେଖିବି, ଆଖି ବୁଝିଦେବି, ଆଖି ବୁଝିଲେ ବି କହିବେ ନା ଇଏ କୃଷ୍ଣ, ଆଖି ବୁଝିଲେ କଣ ହବ ପ୍ରଥମେ ଅଧାର କୃଷ୍ଣ କଣ କରିବ? ଆଉ ସଖୀ ମାନଙ୍କୁ କହୁଛନ୍ତି, ସଖୀ ମାନେ ତୁମେ ହଉଛୁ ଭାଗ୍ୟବତୀ। କଣ ଭାଗ୍ୟବତୀ, କାହିଁକି ଭାଗ୍ୟବତୀ ନା? ତୁମେ କମସେ କମ ନିଦ୍ରା ଯାଉଛ, ନିଦ୍ରା ଗଲେ କଣ ହବ? ସ୍ୱପ୍ନ ଆସିବ, ସ୍ୱପ୍ନରେ ତୁମର ତ ଆଉ କିଛି ଆସିବନି, କାହା କିଏ ଆସିବେ? କୃଷ୍ଣ ଆସିବେ, ତୁମର ତ କୃଷ୍ଣ ଦର୍ଶନ ହେଇଯାଉଛି, ମୋର ତ ହେଇପାରୁନି, କାହିଁକି ମୋତେ ନିଦଟା ଆସିନା ହେଲେ ମୁଁ ସ୍ୱପ୍ନ କୃଷ୍ଣଙ୍କୁ ଦେଖିବି। ଇଏ ହଉଛି ପ୍ରେମ, ପ୍ରେମଟା ଜଗତରେ କିଏ ଜାଣିଛି ନା? ପ୍ରେମ ପୂର୍ବରୁ କିଏ ଜାଣିଥିଲେ? ମହାପ୍ରଭୁ ଆସିଲା ପରେ ସେ ନିଜେ ରାଧା ଆସିକି ଜଗତରେ ପ୍ରେମଟା ଶିଖେଇଲେ, ଆଉ କିଏ ଶିଖେଇଛନ୍ତି? ଆଉ ସେଇଟା ଆମେ ଖାଲି ଏଇ ମହାମନ୍ତ୍ର ଜପ କରୁ, ଯେତେବେଳେ ମନ୍ତ୍ର ପ୍ରଭୁ ସେ ମୂର୍ତ୍ତିମନ୍ତ ହେବେ ସାଧୁଗୁରୁଙ୍କର ଦୟାରେ, ସିଏ ଆମ ହୃଦୟକୁ, ହୃଦୟରେ ଅଧିଷ୍ଠାନରେ ରାଧାକୃଷ୍ଣଙ୍କର ପ୍ରେମକୁ ଆଣିକି ସ୍ଥାପନ କରିବେ, ସେ ଅଭିର୍ଣ୍ଣ, ସେତେବେଳେ ଆମେ ବୁଝିବା ସେ ବିକ୍ରମ କଣ, ଶକ୍ତି କଣ। ସେଇଟା ଜାଗତିକ ଧର୍ମ ନୁହେଁ, ମାନ ଅଭିଭାବ ନୁହେଁ, ସେ ସବୁ ଅଲଗା, ଶିଶୁ ସେ ଏ ଜଗତର ଜିନିଷ ନୁହେଁ। ସେଥିପାଇଁ ପ୍ରଭୁପାଦ କହିଲେ, ଭକ୍ତ ଭକ୍ତି ଭଗବାନ ନଟ୍ ବିଲଙ୍ଗସ୍ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ, ଏ ଜଗତର ଜିନିଷ ନୁହେଁ ସେ, କିନ୍ତୁ ଆମର ଲକ୍ଷ୍ୟ ସେଇଟା। ଯଶୋଦା ଆଜି ବାନ୍ଧୁଛନ୍ତି କାହିଁକି ନା? ପ୍ରାକୃତ ଅଭିନେତା ଆତ୍ମଜମତ୍ଵା, ମୋ ପୁତ୍ର, ମୁଁ କାହିଁ ବାନ୍ଧିବିନି, ମୋ ପୁତ୍ର। ବ୍ରଜରେ ସବୁଠୁ ଭଗବାନଙ୍କର ଗୋଟେ ବଡ ଟେନସନ ଥିଲା ଯେ ମୁଁ କେବେ ବି ବ୍ରଜରେ କେବେ ବି ମୁଁ ଭଗବାନ ବୋଲି ପ୍ରତିଷ୍ଠା କରିପାରିଲି ନାହିଁ, ଚେଷ୍ଟା କରିଛନ୍ତି ମତେ ଲୋକ କମସେ କମ ଜାଣନ୍ତୁ ମୁଁ ଭଗବାନ ଆସିଥିଲି, ବ୍ରଜ ହିଁ ଉଡେଇ ଫୋପାଡ଼ିଦେଲା, ତୁ ସବୁଆଡ଼େ ଯାଇ ଭଗବାନ ବୋଲି ଲେଖ, ଏଠି ନନ୍ଦରାଜ, ନନ୍ଦରାଜଙ୍କର ପୁତ୍ର, ବାରମ୍ବାର ଐଶ୍ୱର୍ଯ୍ୟ ଆସିଛନ୍ତି ପରୀକ୍ଷା କରିବା ପାଇଁ ବ୍ରଜଭୂମିକୁ, ସବୁବେଳେ ପରାସ୍ତ ହେଇକି ଯାଇଛନ୍ତି ମାଧୁର୍ଯ୍ୟ ପାଖରେ। ଏତେ ଶୁଦ୍ଧ ପ୍ରେମ କୃଷ୍ଣଙ୍କୁ ସେମାନେ ଭଲ ପାଉଥିଲେ, ପ୍ରଭୁପାଦ ସେ କଥା ଏତେ ସୁନ୍ଦର ଡାଇଲଗ୍, ସେ ମୋତେ ସବୁବେଳେ ବରାବର ମନେ ପଡ଼ୁଛି, ପ୍ରଭୁପାଦ କ'ଣ କହୁଛନ୍ତି? ସେ ଭଗବାନଙ୍କୁ ନାହିଁ ଗୋପୀମାନେ ତ ଚିନ୍ତା କରନ୍ତିନି, କୃଷ୍ଣ ଭଗବାନଙ୍କୁ ନାହିଁ, କେବଳ ସିଏ ଜଣେ ସୁନ୍ଦର ବାଳକ ବାସ, ଆମକୁ ଭଗବାନ ବିଷୟରେ ଚିନ୍ତା କରିବା ପାଇଁ ସମୟ ନାହିଁ, ଏତେ ଭଗବାନ ସେ କେମିତି ଭଗବାନ ହେଲେ କ'ଣ କଲେ ଏତେ ଥିଓରି ଆମକୁ ଦରକାର ନାହିଁ। ଆଜି ଆଜି ସେ ପ୍ରଭୁପାଦଙ୍କୁ ସେ ଗୋଟେ କୋର୍ସ କିଏ ପଠେଇଥିଲା, ମୁଁ ଦେଖୁଥିଲି, ପ୍ରଭୁପାଦ କହିଲେ ଫିଲୋସଫି, ଫିଲୋସଫି ହେଉଛି ଗୋଟେ ହାୟର ଷ୍ଟେଜ୍, ଠିକ୍ ଅଛି, କିନ୍ତୁ ଫିଲୋସଫି ପ୍ରାକ୍ଟିସ୍ କରିବା ତାଠୁ ହାୟର ଆଉ ଅଧିକା ଷ୍ଟେଜ୍, ଦର୍ଶନ ଗୋଟେ ଜାଣିବା ଏଟା ଗୋଟେ ବହୁତ ବଡ଼ ଷ୍ଟେଜ୍, ଜଣେ ଦର୍ଶନ ଜଣା ଅଛି ତାକୁ, ଫିଲୋସଫିଟା ଜଣା ଅଛି, କିନ୍ତୁ ଫିଲୋସଫିକୁ ପ୍ରାକ୍ଟିସ୍ କରିବା ତାଠୁ ହାୟର ଷ୍ଟେଜ୍। ଆଉ ସେଠି ସେ କହୁଛନ୍ତି ଫିଲୋସଫିକୁ ଜଣେ ପ୍ରାକ୍ଟିସ୍ କରିବା ମାନେ ସେ କୃଷ୍ଣଙ୍କ ପାଇଁ, ଜଣେ ଦର୍ଶନକୁ ପ୍ରାକ୍ଟିସ୍ କରିବା ମାନେ ସେ କୃଷ୍ଣଙ୍କ ପାଇଁ ସାକ୍ରିଫାଇସ୍ କରିବ, କୃଷ୍ଣଙ୍କୁ ଭଲ ପାଇବ। ଜାଣିବାର କହିବାର କ'ଣ ଅଛି? ଜଣେ ଜାଣିଛି ତାକୁ ପ୍ରାକ୍ଟିସ୍ ଆଚରଣ କରିବାକୁ ପଡ଼ିବ, ଆଚରଣ କରିକି ପୁଣି କୃଷ୍ଣଙ୍କ ପ୍ରତି ପାଇଁ କୃଷ୍ଣ ବାସ। ବ୍ରଜବାସୀମାନେ ଏତିକି ଜାଣିଥିଲେ କୃଷ୍ଣ ହେଉଛନ୍ତି ସୁନ୍ଦର ବାଳକ, ଅତି ସୁନ୍ଦର, କେବଳ ସେଠି ବେଶୀ ରୂପ ମାଧୁରୀର ବିସ୍ତାର ବ୍ରଜରେ, ଏତେ ସୁନ୍ଦର ରୂପ ସିଏ ସବୁବେଳେ କି ବସନ ପିନ୍ଧନ୍ତି, ପୀତ ବସନ ବନ ମାଲିସ ନେ ଚନ୍ଦନ ଚର୍ଚ୍ଚିତ ନୀଲ କଲେବର, ପୀତ ବସନ ବନ ମାଲି, ପୀତ ବସନ ପିନ୍ଧିବେ ଚନ୍ଦନର ଚର୍ଚ୍ଚିତ ହେଇଥିବେ। ଯଶୋଦା ମାତା ପୁରା ଆମର ସେ ଚିତା କରାହଉଛି ନା, ଆଉ ଚିତା କରାହେଉଛି କାଙ୍ଗେ ଲେପିବି କାଙ୍ଗେ ଦେବୀ ଚନ୍ଦନ, ଯଶୋଦାଙ୍କର ସେ ନାହିଁ ନା, କାହା ମୁଁ ଖ ନାଇଁ ବଞ୍ଚିବି ସେଥିରେ ଅଛି, କାହା ଅଙ୍ଗରେ ଚନ୍ଦନ ଦେବୀ କାଙ୍ଗରେ କାଙ୍ଗେ ଗୋଟେ ଲେଖିଥିଲା କ'ଣ ଗୋଟେ, ସେଟା କୋଉଠି ଭଜନଟା ପାଇଥିଲି ସେଠି, ହଁ ଏଇଠି ଅଛି, କାହା ମୁଖ ନାଇଁ ବଞ୍ଚିବି, ଆରେ ବାବୁ ଶ୍ୟାମଗନ ତୁ ଗଲେ ମଧୁସୂଦନ, ତୁ ଗଲେ ମଧୁଭୁବନ, କାହା ମୁଖ ନାଇଁ ବଞ୍ଚିବି, ହେବ ଦଶ ଦିଗ ଶୂନ୍ୟ ଅଥୟ ହେବ ଜୀବନ ନିଶି ଦିବସରେ ଝୁରୁଥି, ମୋ ଜୀବନ ଅଥୟ ହେଇଯିବ। ସେ ଗୋଟେ ଭଜନ ଅଛି, ଏଇଟା ଏଇଟା କେଉଁଥିରେ କିଣି, ଏଇଟା ସେଥିରେ କ'ଣ କିଣି, ଏଇଟା ବୋଧେ ଜୀବନ ବିଭିନ୍ନ ଜେନେ ଝସ, ରାଜା ବିନା ଜେନେ ଗ୍ରାମ ଦେଶ, ଏଇଟା ବୋଧେ ସେଥିରେ କ'ଣ ନା, କାହଙ୍ଗେ ଚତୁର୍ସମ ଲେପିବି କରି ସୁଷମ, ନିଦ୍ରାରେ କିଏ ହେଉଥିବେ ଭାରି, କାହାକୁ ଅଞ୍ଜନ ଦେବି ବସ୍ତ୍ର ପାରି ଶୁଆଇବି, ପିତାଙ୍କୁ ମାଗିବ କେହ ହରି। ଯଶୋଦା ସବୁ ଭାଳି ହଉଛନ୍ତି, ଆରେ ବାବୁ ଶ୍ୟାମଘନ, ଏଟା ଏଟା ଆରେ ବାବୁ ଶ୍ୟାମଘନ, ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ, କାହା ମୁଖ ନାହିଁ ବଞ୍ଚି, ହେବ ଦଶ ଦୁର୍ଗା ଶୂନ୍ୟ, ଅଥୟ ହେବ ଜୀବନ ନିଶି ଦିବସରେ ଝୁରୁଥିବି। ଅଙ୍ଗରେ ଚତୁର୍ସମ ଗନ୍ଧଲ ଇଏ କରି, ପିତାଙ୍କୁ କିଏ ମାଗିବ ହରି, ବାବାଙ୍କୁ କିଏ ମାଗିବ, ଚନ୍ଦ୍ରମାଙ୍କୁ ଆଣିକି ଦିଅ, ଏଟା କିଏ କରିବ। ଶିଶୁ ଲେଖିଛନ୍ତି, ବାନ୍ଧିବି କାହାର କେଶ କୁସୁମେ କରି ସୁବେଶ, କାହା ଲଲାଟରେ ଦେବି ଚିତା, ଚିତା ଅଛି ଆମେ ସବୁ ପଢୁଥିଲୁ, ଏଟା ସବୁ ପଦ ଏଟା ମନେ ରହିଛୁ, ଖୋଜୁଥିଲି ଖୋଜୁଛୁ ପାଇଲି ଏଟାକୁ, ବାନ୍ଧିବି କାହାର ବେଶ କେଶ କୁସୁମେ କରି ସୁବେଶ, ଚୂଡ଼ା ବାନ୍ଧନ୍ତି ନା ବିଭିନ୍ନ ଫୁଲରେ ଯଶୋଦା ମାତା ସଜେ, ଆଉ କାହା ଲଲାଟରେ ଦେବି ଚିତା, ସେଥିପାଇଁ ଆମର ଆମର ସବୁ ପରମ୍ପରା ଚିତା କରାଯାଏ, ପୁରା ବହୁତ ଚନ୍ଦନ ଚର୍ଚିତା, ପୁରା ସରୁ ସରୁ ଚିତା, ଆଉ ଏବେ ତାହେଲେ ଠାକୁର ମୁହଁକୁ ପୁରା ସେ ଫୁଳେ ଲଗେଇଦେବେ, ଇଏ ସବୁ ଭାବର ଚିତା ଲଗେଇବା ନୁହେଁ ଯେ ମହାଭଗବାନଙ୍କର ଗାଲ ଫାଲ କିଛି ଦେଖାଯିବନି, ଆରେ ଚିତା ସରୁ ସରୁ ଚିତା, ସୁନ୍ଦର ଚିତା ରହିବ ଚନ୍ଦନ, ଆମେ ଜଣକୁ ସଜଉଛୁ ତା ସେ କେମିତି ଦେଖବା ଦରକାର, ସୁନ୍ଦର ଦେଖବା ଦରକାର, ପୁରା ବହୁତ ଲଗେଇବା, ବଡ଼ ବଡ଼ ଲଗେଇବା ନାହିଁ, ପୁରା ସରୁ ଲାଗିବ ଧୀରେ ଧୀରେ। ଏକେ ଶୁଭେଚ୍ଛା ଲେଖୁଛନ୍ତି, କାହା ଲଲାଟରେ ଦେବି ଚିତା, କାହାରେ କର୍ଣ୍ଣକୁଣ୍ଡଳେ ଖଞ୍ଜି ଦେବି ମୋର ବାଲ, କାହା ପାଇଁ କରୁଥିବି ଚିନ୍ତା, ଏସବୁ ତାଙ୍କର ଲେଖା ସବୁ, ଏ ଗୋପାଳ କୃଷ୍ଣଙ୍କର ବୋଧେ, ଆରେ ବାବୁ ଶ୍ୟାମଘନ, ଏଭଳି ସେ ଭଲ ପାଉଥିଲେ ଯଶୋଦା। କେବେ ପ୍ରଜାରେ ବି ସେମାନେ କୃଷ୍ଣଙ୍କ ଭଗବାନ ବୋଲି ସେମାନେ ଜାଣନ୍ତି ନା, ଯୋଗ ମାୟାଙ୍କର ଏଇଟା ସତ୍ୟ, ତାଙ୍କର ଶୁଦ୍ଧ ପ୍ରେମରେ ଏଇଟା ହଉଛି, ଆଉ ସେଥିରେ ଯୋଉ ଆନନ୍ଦ, ବଡ଼ ହବାର ଆନନ୍ଦ ନାହିଁ, ଗୋଟେ ମିଥ୍ୟା ଜୀବ, ବଡ଼ ହବାର କେବେ ଆନନ୍ଦ ନାହିଁ, ଏଇଟା ମନେ ରଖନ୍ତୁ, ସଂସାରରେ କେଉଁ ଦିଗରୁ ବଡ଼ ହବାର ଆନନ୍ଦ ନାହିଁ, ବଡ଼ ଅଫିସର ଆନନ୍ଦ ଅଛି, ହଁ କୁଆଡେ ଖାଇବାକୁ ଯାଇପାରିବେନି ନା, ଛୁଟି ଅଛି ନା, ଖାଲି ଗୋଟେ ମୁଁ ବଡ଼ ଅଫିସର, ଏଇଟା ଗୋଟେ ଆନନ୍ଦ ହଉଛି ଏତିକି, ମୋତେ ମୁଁ ବଡ଼ ଅଫିସର କିଏ କହୁଛି, ମନ କହୁଛି, ସୁଖ କିଛି ନାହିଁ, ବଡ଼ ହବାର କେଉଁଥିରେ ସୁଖ ନାହିଁ, ବଡ଼ରେ ତୋର ଅଭିମାନ ଆସିଲା, ଅହଙ୍କାର ଆସିଲା, ସବୁ ପ୍ରକାର, ଛୋଟ ହବାର ସୁଖ, ଛୋଟ ହେଲେ ସବୁଠୁ ଭଲ, ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ତୋର ଆନନ୍ଦ ଶୁଣିଛ, ଭଗବାନ ସିଏ କିନ୍ତୁ ତାଙ୍କୁ ଭଲ ଲାଗୁଥିଲା, ତାଙ୍କୁ ଯେତେବେଳେ କିଏ ପୁଅ ବୋଲି ଭାବୁଥିଲା, ତାଙ୍କୁ କିଏ ସଖା ବୋଲି ଭାବୁଥିଲା, ତେରେ ଆନନ୍ଦ ଅଛି, ଭଗବାନ ହେଲେ ବହୁତ ଟେନସନ୍, ଦେଖୁନାହାନ୍ତି କୃଷ୍ଣ ବ୍ରଜରେ ଆନନ୍ଦରେ ଖେଳାଧୁଲା ପୁରା କରିକି ଆନନ୍ଦରେ ଥିଲେ, କିଛି ଟେନସନ୍ ନଥିଲା, ଯେତେବେଳେ ମଥୁରା ଗଲେ, ଦ୍ୱାରକାକୁ ଗଲେ, ରାଜା ହେଲେ ଟେନସନ୍, ଏ ଅସୁର କୁମାର ସେ ଅସୁର କୁମାର, ଆକୁ ଏଠିକି ଯା ସେଠିକି ଯା, ୟା ସାଙ୍ଗରେ ଯୁଦ୍ଧ କର, ହେଲା ଭଗବାନ ଦେଖେଇଲେ ଦେଖ, ଏ ରାଜା ହେଇଗଲେ ଟେନସନ୍, ବ୍ରଜରେ ଥିଲେ ଗାଈ ଆଣିଥିଲି ଭଲ, ବଡ଼ ହେଲା ମାନେ ଉଡ଼ବା, ଗାଈ ଚରୁଥିଲେ ଯଶୋଦା, ଆହୁରି କେତେ ଗେଲ କରୁଥିଲେ କ'ଣ କରୁଥିଲେ, ଏବେ ଯାଇକି ସେ ପାଣ୍ଡବଙ୍କର ଯୁଦ୍ଧ ହେଲାଣି, ତାଙ୍କ ଘୋଡ଼ା ଚଢ଼ା, ତାଙ୍କର କେସ୍ରେ ଫାଇନାଲ୍ କର, ସେ ମିଡିଏଟର ହେଇକି ଯା, ଦୂତ ହେଇକି ଯା, ରାଜା ହେନି, ରାଜା ହେଲେ ଏୟା, ବଡ଼ ହେଲେ ଏୟା, ଛୋଟ ସବୁଠୁ ଭଲ, ତେଣୁ ଯଶୋଦା ଯେତେବେଳେ ଏଭଳି ଶୁଦ୍ଧ ପ୍ରେମରେ ବାନ୍ଧିବା ପାଇଁ ଯାଉଛନ୍ତି, ପ୍ରାକୃତମ ଯଥା ସାଧାରଣ ବାଳକ ବୋଲି ଭାବି, ତଦ୍ଦାମ ବଦ୍ଧ ମାନସ୍ୟ ସୌଭାର୍ଗସ୍ୟ କୃତାଙ୍ଗସ ଦ୍ୱାଙ୍ଗୁଲିନ ଭୂତେନ ସନ୍ଧତେ ସନ୍ଧତେ ଅନ୍ୟଶ୍ଚ ଗୋପିକା। ଯେତେବେଳେ ଅପରାଧୀ ବାଳକର ବନ୍ଧନ କାଳରେ ସେଇ ବନ୍ଧନ ରଜୁ ଦୁଇ ଆଙ୍ଗୁଳି ପରିମାଣରେ ହର୍ଷ ହେଉଥିଲା, ଯଶୋଦା ତାହା ସହିତ ଅନ୍ୟ ରଜୁ ବି ଯୋଗ କରୁଥିଲେ, ଯେତେ ରଜୁଟା କୃଷ୍ଣଙ୍କୁ ବାନ୍ଧିବେ, ଆଜି ଆଜି ହଉଛି ଦୀପାବଳି, ଆଜି ଦିନରେ ବାନ୍ଧିଥିଲେ, କାଲି ହଉଛି ଗୋବର୍ଦ୍ଧନ ପୂଜା, ଯାଇଛନ୍ତି କିଏ ଇନ୍ଦ୍ର ପୂଜା, ପଳେଇଛନ୍ତି ନନ୍ଦ ମହାରାଜ ହରିକା, ଘରେ କିଏ ନାହାନ୍ତି ବାନ୍ଧୁଛନ୍ତି, କୃତାଗସ କୃଷ୍ଣ ବି ଅପରାଧୀ, ହଁ ମୁଁ ମୁଁ ଭୁଲ କରିଛି, କୃଷ୍ଣ ବି କହିଛନ୍ତି ମା ମୁଁ ଆଉ କେବେ କରିବିନି, କିନ୍ତୁ ଗୁଢ ଅର୍ଥ ରହିଲା ଯଶୋଦା ବି ଚାହୁଁନଥିଲେ ଯେ କୃଷ୍ଣ ନିଜେ ଏତେ ଦୁଃଖ କରନ୍ତୁ, ମୋ କାହ୍ନା ଏତେ ଅପରାଧୀ, ସେ ମାଖନ ଭାଙ୍ଗି ହାଣ୍ଡିଟା ଭାଙ୍ଗିଦେଲା, ମାଖନଟା ମାଙ୍କଡ଼କୁ ଦେଇଦେଲା, ମୋତେ ଦୌଡ଼ିଲା, ତାକୁ ବାନ୍ଧିକି ରାଗ ସୁଝିବ ମା ବେଳେ ବେଳେ ସେ କରିନି ତାକୁ ବାନ୍ଧି ପକେଇ ତାକୁ ରାଗ ସୁଝିବ, ତାକୁ ଖାଇବାକୁ ଦେବନି, ଏଇ ରାଗ ସୁଝିବା କାମ ନୁହେଁ ଯଶୋଦାଙ୍କର, ସେ ହୃଦୟ ଉଦ୍ଦେଶ୍ୟରେ କରୁନାହାନ୍ତି, ଗୋଟେ ଚିନ୍ତା କରିଦେଲେ ସେ କୃଷ୍ଣ ସୁଖ କଥା, ଆରେ କୃଷ୍ଣ ଯଦି ପଳେଇଯିବ ନା ବଡ଼ ହଇରାଣ ହେଇଯିବ, ମୁଁ କୁଆଡ଼େ ଯିବି କୁଆଡ଼େ ଖୋଜି ଅଭିମାନ କରିଦେଲାଣି, ଆଉ କୃଷ୍ଣ ବି କହୁଛନ୍ତି ଠିକ ଅଛି ମୁଁ ବି ଭୁଲ କରିଛି, କହିଲେ ଆଉ କିଛି ହବନି, ବର୍ତ୍ତମାନ ବାନ୍ଧିବା ଛଡ଼ା କାରଣ ବର୍ଣ୍ଣକୁ ପଳେଇଯିବ ସେ ବାନ୍ଧୁଛନ୍ତି, ଅନ୍ୟ ଗୋପିକା ଯଶୋଦା ଯେତେ ରଜୁ ଆଣିକି ବାନ୍ଧୁଛନ୍ତି ସବୁବେଳେ ଦୁଇଟା ଆଙ୍ଗୁଳି, ସେ ସବୁବେଳେ ସର୍ଟ ପଡ଼ୁଛି ଦୁଇଟା ଆଙ୍ଗୁଳି, ଦୁଇ ଆଙ୍ଗୁଳି ଆମର ଦୁଇ ଆଙ୍ଗୁଳି ଓଡ଼ିଆରେ ମାପ କେମିତି, ଦୁଇ ଆଙ୍ଗୁଳି ତିନି ଆଙ୍ଗୁଳି ଚାରି ଆଙ୍ଗୁଳି କେତେ ଆଣି କେତେ ଆଣିବୁ ରେ, ଚାରି ଆଙ୍ଗୁଳି ମାପ ଆଣେ ନା ଚାରି ଆଙ୍ଗୁଳି ଏମିତି ଲମ୍ବା କରିକି ଆଣୁଛ, କୁହନ୍ତୁ ନାଇଁ ଏ ଚାରି ଆଙ୍ଗୁଳି ଆମର ଆମ ମାପଟା ଆଙ୍ଗୁଳିରୁ ଚାଙ୍ଖଡ଼େ ପର୍ଯ୍ୟନ୍ତ ନା ଆଉ ତାପରେ ହାତ ପର୍ଯ୍ୟନ୍ତ ନା ଆଉ ସବୁବେଳେ ଦୁଇ ଆଙ୍ଗୁଳି ଏତିକି, ଯଶୋଦାଙ୍କର ଆଶା କଣ ହଉଛି ହେଇଯିବ ହେଇଯିବ, ଆଉ କୃଷ୍ଣ ବି ଛିଲକା ମାରୁଛନ୍ତି ସେ ଅଛନ୍ତି ହଲି ଯାଉଛନ୍ତି, ଯଶୋଦା କହୁଛନ୍ତି ଦୌଡ଼ିବ ତ ହଲା ହଲି ହେଇଯାଉଛି ସେଥିପାଇଁ ଛୋଟ ପଡୁଛି, ଆଉ ଗୋଟେ ଦୌଡ଼ି ଯୋଡ଼ିଦେଲେ ବାନ୍ଧିଦେବି ଗଲା ଆଉ କଣ। ଆଚ୍ଛା କୃଷ୍ଣ ଦୌଡ଼ି ଯେତେବେଳେ ଆଣିକି ବଢ଼ଉଥିବ କୃଷ୍ଣ ସେଠି ଠିଆ ହେଇଥିବେ, ଛୁଆ ଚାହିଁଲେ ଚିଲକା ମାରିକି ପଳେଇଯିବନି, ଗୋଟେ ଡିଆଁ ମାରିକି କୁଆଡ଼େ ପଳେଇଯିବ ତାଙ୍କ ବାଟ ପାଇବ, ଛୁଆ ଦେଖୁନା ସେ ବସ୍ତି ବସ୍ତି ଫଟାକ କିଣି ଡିଆଁ ମାରିକି ଉଠିକି ପଳେଇବେ, ସେ ଦୁଇ ଆଙ୍ଗୁଳି ସର୍ଟ ପଡ଼ୁଛ, ତା ଭିତରେ କୃଷ୍ଣ ଡିଆଁ ମାରିକି ପଳେଇଲେନି, ନାଇଁ କୃଷ୍ଣ ଚାହୁଁଛନ୍ତି ଜଗତକୁ ଦେଖାଉଛନ୍ତି ମୁଁ କେମିତି ପ୍ରେମର ବନ୍ଧନରେ ପଡ଼େ। ଆଉ ଯଶୋଦା ଗୋଟେ ବିଚିତ୍ର, ଦୁଇଟା ଆଙ୍ଗୁଳି ସର୍ଟ ପଡ଼ୁଛି, ଯେତେ ଆଣିକି ଯୋଡ଼ୁଛନ୍ତି ଦୁଇଟା ଆଙ୍ଗୁଳି ସର୍ଟ, ଆମର ଗୋଟେ ମଣିଷ କୁହନ୍ତିନି ଯେତେ ଆଣିଲେ ତାର ଚାଙ୍କଡ଼େ ପେଟକୁ ସର୍ଟ, ଓଡ଼ିଆରେ କୁହନ୍ତିନି ପେଟଟା କେତେ, ହଁ କୋଉଠି ଚାଙ୍କଡ଼େ, ଅର୍ଣ୍ଣ ଥାଳି ଯେତେବେଳେ ଆମେ ଖାଉଛେ ଆମ ଚାଙ୍କଡ଼େ ମାପୁଛେ ସେତେବେଳେ ପକେଇ ଦେଉଛେ, କିନ୍ତୁ ପେଟଟା କେତେ ଆସବୁ ନା, ଦେଖୁନା ତୁମେ ସୁଜୁଆଡ଼େ ମାପିବ ଚାଙ୍କଡ଼େ, ଏଠି ଛାତି ରହିଲାଣି ଆଉ ହାର୍ଟ ଗୁଡ଼ାକ ଏଣେ ରହିଲାଣି ଲିଭର ଏଣେ ରହିଲାଣି ସବୁ ଚାଙ୍କଡ଼େ ନା, ଆଉ କୁହନ୍ତିନି ଚାଙ୍କଡ଼େ ପେଟ ପାଇଁ କେତେ ଦୌଡ଼ିଛି ଦେଖ, ସେତିକି ଆମର ଯେଉଁ ଚାଖଡ଼କୁ ସର୍ଟ ତାଙ୍କର ଆଦି ଆଙ୍ଗୁଳି ସର୍ଟ, ଆଉ କଣ ଯଶୋଦା ତାଙ୍କର ଯେତେ ଚେଷ୍ଟା କରୁଛନ୍ତି। ଏଠି ଚକ୍ରବାଦ ଲେଖିଲେ ଟିକାରେ ପ୍ରେମଣା ସମ୍ଭବିତ ତସ୍ୟା ବନ୍ଧନମ ପ୍ରଥମ ତଦାକାରସ୍ୟ ମାତୃକ୍ରୋଡ ପରିଚ୍ଛିନ୍ନସ୍ୟାପି ବିଭୁତ୍ତ ମାହ ତ୍ରିଭି, ତିନୋଟି ଶ୍ଳୋକରେ କହୁଛନ୍ତି, କାଲି ଏଇଟା ପଢୁଥିଲେ ଆମେ, ଯଶୋଦା ଚିନ୍ତା କରୁଛନ୍ତି କଣ ଇଏ ମୋତେ ମା କୋଳରେ ଯାହାର ଜାଗା ଧରୁ ନଉଥିଲା, କୃଷ୍ଣ ଯେତେବେଳେ ଶୋଉଥିଲେ ମାର କୋଳ ଭିତରେ ରହିଯାଉଥିଲେ, ଏବଂ ଦେଖନ୍ତି ମା ମାନେ ବସିବେ ଛୁଆଟାକୁ ଧରିଦେବେ ଏମିତି ମାତୃକୋଳ ପରିଚ୍ଛନ୍ନ ଯାହାକୁ ମାର କୋଳ ଭିତରେ ରଖି ହୁଏ ସିଏ କଣ ବାନ୍ଧି ହଉନି, ଦିଟା ମାତ୍ର ଦିଟା ଆଙ୍ଗୁଳି ସର୍ଟ ପଡୁଛି, ଏତେ ରଜୁ ଆସିଲାଣି ନା ବାନ୍ଧିବାକୁ ହେଲେ ପ୍ରେମ ଦରକାର କୃଷ୍ଣଙ୍କୁ, କୃଷ୍ଣଙ୍କୁ କୌଣସି ହିସାବରେ ପାଖକୁ ଆଣିବାକୁ ହେଲେ ବାନ୍ଧିବାକୁ ହେଲେ କଣ କରିବାକୁ ହେଲେ ସେବା କରିବାକୁ ହେଲେ ପ୍ରେମ ଦରକାର, ଏଇଟା ତ ସେଇ କୋର୍ସ ଆଉ ଭକ୍ତିଟା କି କୋର୍ସ କି ଆମର ସବୁଟା ପ୍ରେମ, ରୋଷେଇ କରିବ ପ୍ରେମରେ, ଚିନ୍ତା କରିବ ଯାହା କରିବ ସବୁ ସବୁ ପ୍ରେମରେ, ଆଉ ସେଇଟା ତ ଏଇଟା ସାଧନ ଏଣେ ଜପ ଚାଲିଛି, ହୃଦୟକୁ ଶୁଦ୍ଧ କରାଯାଉଛି କେମିତି ନିଜର କାମନା ବାସନା ଯିବ, ଏଣେ ଶ୍ରବଣ କରାଯାଉଛି, ଏଣେ ସେବା କରାଯାଉଛି, କେବଳ ଏଇ ଗୋଟିଏ ଜିନିଷ ପାଇଁ, ଯେମିତି ମୋ ଦେହରେ ମୋ ପାଇଁ ମୁଁ ଯେମିତି ସୁଖ ଚିନ୍ତା କରୁଛି କୃଷ୍ଣ ପାଇଁ ସେ ସୁଖଟା ଚିନ୍ତା କରେ, ବାସ ଏତିକି ତ ପ୍ରେମ। ଆଉ ଆମର ଚିନ୍ତା କଣ, ପ୍ରଥମ ଚିନ୍ତାଟା କଣ ଭଲ ଖାଇ କହିଦେଲା, ସିଏ ସକାଳୁ ଉଠିଲା ମାନେ କଣ ଆଗେ ଭଲ ଖାଏ, କଣ ଜଳଖିଆ କରିଛ କି ଘରେ, କଣ ତାଙ୍କର ଭୋଗ ଲାଗେ ନା କଣ, କଣ ଜଳଖିଆ ହେଇଛି, ହେ ପରଟା ଆଳୁ ଭଜା କର, ହେ ସବୁଦିନ ସେଇଟା କଣ କରୁଛ ମ, ହେ ଆଜି ସିମେଇ କର, ମଣିଷ ସକାଳୁ ଉଠିବ ଆଗେ କଣ କହିବ ଖାଇବା ଭଲ ଖାଇବା, ତୁମେ ସେଇଠି ସକାଳୁ ଉଠିବ କଣ ଆଜି ଠାକୁର ଭଲ ଖାଇବେ, କାଲି ଏଇଟା ଖାଇଥିଲା ନା ଆଜି ଏଇଟା ହବନି, ଆଉ ଗୋଟେ କଣ ଦେବାକୁ ପଡିବ ସେଇଟା, ଆପଣ ଏମିତି କରିବନି, ହଉ ଠିକ ଅଛି ପନିର ଆଜି କରିବା ତାପରେ ଠାକୁର ଦେବା ତାପରେ ଚଢ଼ିବା ସେ ବି ହେଲାନି, ନାଇଁ 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 ନାଇଁ, ଯେମିତି ଆମର ନିଜ ସୁଖ ପାଇଁ ଆଜି ଗୋଟେ ଯୋଜନା କରୁଛେ ଏଇଟା କରିବି ଏଇଟା ଖାଇବି ଏମିତି ରହିବି ଭଗବାନ ପାଇଁ ସେମିତି, ଏଇଟା ତ ଟ୍ରେନିଂ ଆଉ କଣ, ଭକ୍ତି ନାଟକ ଲେଖିଲା ବିଷୟ ଯେ ପ୍ରୀତି ଏବେ ଆଚ୍ଛା ଆମର ସେଇ ମତ ପ୍ରୀତି ହଉ ଚରଣ ତୁମାରେ, ମୁଁ ବିଷୟକୁ ଯେତିକି ଭଲ ପାଉଛି ଆପଣ କେମିତି ସେତିକି ଭଲ ପାଇବେ। ମାର୍କେଟ ଗଲା ବେଳକୁ ଯାହା ଦେଖିଲା ବେଳକୁ କଣ ଇଚ୍ଛା ହଉଛି, ହଁ ମାର୍କେଟ ଯିବେ ଗୋଟେ ଭଲ ସ୍କ୍ରିନ୍ ଦେଖିଲେ କି ଟେବୁଲ ଦେଖିଲେ ଯେ ପଇସା ଥିଲେ ଏଇଟା ଘରେ ରଖିଥିଲେ ହେଇଥାନ୍ତା, ଯେକୌଣସି ଲୋକ ଭଲ ଜିନିଷ ଦେଖିବ କ'ଣ କହିବ, ଆଉ ପଇସା ଦେଲେ ଏଇ କାର୍ଟା କିଣନ୍ତି ନା, ଆଉ ପଇସା ଦେଖିଲେ ଏଇ ଚେୟାରଟା ନେଇଯାନ୍ତି ନା, ଆଉ ତାର କାମନାଟା କ'ଣ ସାଙ୍ଗେ ସାଙ୍ଗେ ନିଜ ପାଇଁ ପ୍ରେମ ହବ ନାହିଁ। ମୋ କତରେ ପୂର୍ବଜୀ ମହାରାଜ ସେଥିପାଇଁ କହୁଥିଲେ ମୋ କତରେ ପଇସା ହବ ନା ମୁଁ ଏଇଭଳି ମନ୍ଦିର କରିବି, ଆମେ କ'ଣ କହିବା ମୋ କତରେ ପଇସା ହେଲେ ମୁଁ ଏଇଭଳି ଘର ଘର କରିବି, ମୁଁ ଏଇଭଳି ଘର କରିବି। ସେଥିପାଇଁ ପ୍ରବୋଧ ପଠାଉଥିଲେ ଲଣ୍ଡନରେ ଯାଅ ଏଇ ପାର୍ଲାମେଣ୍ଟ ଦେଖିକି ଆସ, ତାଙ୍କର ବଡ଼ ବଡ଼ ମନ୍ଦିର ତାଙ୍କର ଯେଉଁ ଚର୍ଚ୍ଚ ସବୁ ଅଛି, ଓ ବାବା ଗୋଟେ ଗୋଟେ ଚର୍ଚ୍ଚ ଆଉ ଗୋଟେ ଗୋଟେ ପ୍ୟାଲେସ୍ ଅଛି, ଇଣ୍ଡିଆରେ କ'ଣ କିଛି ନୁହେଁ। ଫ୍ରାନ୍ସରେ ଗୋଟେ ଅଛି ସେ ସିଟିକୁ ମୁଁ ଯାଇଥିଲୁ, ସେ ନଗର କୀର୍ତ୍ତନ କରିବାକୁ ହେଟା ହେଉଛି କ'ଣ ଟୁର୍ ଟୁର୍ ବୋଲି ଗୋଟେ ସିଟି, କେତେଟା ଚର୍ଚ୍ଚ ସେଟା ପ୍ରାୟ ସିଜ୍ ହେଇଛି, ଚର୍ଚ୍ଚଟା ବନ୍ଦ ହେଇଛି, କ'ଣ ଡିଜାଇନ ତାର ଯେଉଁ ଖମ୍ବ ଆଉ ଗୋଟେ ଅଛି ଯେ ସେଟା ପ୍ୟାଲେସ୍ଟା ତା ଡିଜାଇନ ମୁଁ ଫଟୋ ଉଠେଇକି ମୋତେ କହିଲି ତୁ ଫଟୋ ଉଠେଇକି ଆଣିଲୁ, ଭବିଷ୍ୟତରେ ମନ୍ଦିର ଗଲେ ଏଇଭଳିଆ କରିବୁ, ତା ଉପର ଚୂଡ଼ା ଯେଉଁ ଡିଜାଇନ ହେଇଛି ଏତେ ସୁନ୍ଦର, କେତେ ସୁନ୍ଦର ଡିଜାଇନ, ମଣିଷ ଗୁଡ଼ାକ ସବୁ ମୁଣ୍ଡେଇକି ରଖିଲା ବେଳେ ଯେମିତି ଆମର ସବୁ ଆର୍ଟ ପୁରା ଏତେ ସୁନ୍ଦର ଭାବରେ ସିମେଣ୍ଟର ଆର୍ଟ ହେଇଛି, କେତେ କଲର କ'ଣ ମାନେ ଅସମ୍ଭବର କର, ତାକୁ ଗୋଟେ ଲୋକ ଦେଖିଲେ କହିଲେ ଏଇଭଳିଆ ଘର ଗୋଟେ ମିଳିଯାଆନ୍ତି କି ସବୁ ମଣିଷ ରୁହନ୍ତା ଏ ଘରେ, ମୋର ମଣିଷ ଦେଖିଲେ ଭଲ ଜାଗାଟା କ'ଣ କହିବେ ଏଇଭଳିଆ ଗୋଟେ ହେଲେ ନା ଘର ହେଲେ ହବ ନା, ନାଇଁ ପ୍ରବୋଧ କଲେ ନା ଭଗବାନଙ୍କ ପାଇଁ ପ୍ରେମଟା ବଡ଼ ଜିନିଷ ନାହିଁ, ଏଇଟା ହେଉଛି ବଡ଼, ଯେଉଁଟା ଆମର ନିଜର ସୁଖ ଦଉଛି ସେଇଟା ସେଇଟା କେମିତି କୃଷ୍ଣ ପାଇଁ ଟ୍ରାନ୍ସଫର ହବ, ଏତି ତ ହେଲା ପ୍ରେମ ହେଲା ଆଉ ସେଇଟାକୁ କୃଷ୍ଣ ଚାହିଁକି ବସିଛନ୍ତି, ଆଉ ନିଜର ବୋଲି ଆଉ କିଛି ରହିବନି, ସବୁ କୃଷ୍ଣଙ୍କର କୃଷ୍ଣଙ୍କର ଭକ୍ତ ଆଉ ଭଗବାନଙ୍କର ସୁଖ ସବୁବେଳେ ଏଇଟା ଚିନ୍ତା କରିବାକୁ, ଏଇଟା ପ୍ରେମ ଆଉ ନିଜ 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 ହେଲେ ତ ଗଲା, ଆଉ ପ୍ରେମରେ ହିଁ କେବଳ ତାଙ୍କୁ ବାଧ୍ୟ ହବ। କିନ୍ତୁ ଏଠି କହୁଛନ୍ତି ଦୁଇଟା ଜିନିଷ ଯୋଉ କୃଷ୍ଣ ବନ୍ଧନ ପଢିବା ପାଇଁ ଚାହୁଁନଥିଲେ, ତାଙ୍କ ଇଚ୍ଛା ଶକ୍ତି କହିଲା ନା ମୁଁ ବନ୍ଧନ କୃଷ୍ଣ କହିଲେ ମୁଁ ପଢିବିନି, କାହିଁକି ପଢିବିନି, ପ୍ରଥମ ହେଲା ମୁଁ ସହଚରଙ୍କ ସାଙ୍ଗରେ ସଖା ସାଙ୍ଗରେ ଖେଳିପାରିବିନି, ସଖା ମାନେ ସାଙ୍ଗ ମୁଁ ସବୁ ସୁଖୀ ହେଲାଣି, ସେ ପାଖରେ ସୁଦାମା ସୁବଳ ଠିଆ, ତାଙ୍କର ଡେଲି ଗୋଟେ ପ୍ଲାନ ହଉ ହେଲା ପାଠ ପଢାପଢି, ମୋତେ ଛୁଆଟି ବେଳେ ସବୁ ଆଜିକାଲି ଛୁଆ କହୁଛି ନା ନା ମୋର ପାଠପଢା ଅଛି ମୁଁ ଖେଳିବାକୁ ଯିବିନି, ଛୁଆ ଆଜିକାଲି ଦେଖିବେ କହୁଛି ନା ନା ମୋର ସ୍କୁଲ କ'ଣ ହେଟା କହୁଛନ୍ତି ଟିଚର ଦେଇଛି କ'ଣ ହୋମ୍ ଟ୍ୟାକ୍ସ ଟ୍ୟାକ୍ସ ଦଉଛନ୍ତି, ଟାସ୍କ ଦଉଛନ୍ତି କ'ଣ ତାଙ୍କର ଜଣା, ସେ ଟାସ୍କ ଦଉଛନ୍ତି ୟାଙ୍କ ପାଇଁ ଟ୍ୟାକ୍ସ ନା, ଆଉ ଏ ଛୁଆ ଧାରା ଆଉ କ'ଣ ଟ୍ୟାକ୍ସ ଭଳିଆ ଟାସ୍କ ଦଉଛନ୍ତି, ସିଏ ମୋର ଅଛି କାମ ମୁଁ ପାଠ ପାଠ, ଛୁଆଟି ବେଳେ ରଖମ ସେ ମାଷ୍ଟର ଦେଖିବା କ'ଣ ହବ, ଏ ଜନରାତି ହେଲେ ଡିଆଁ ମରାମରି ହେଇକି ଜନରାତିରେ ରାତି 11-12 ପହଞ୍ଚି ଗାଁ ସାରା ଛୁଆ ଦେଖିବ ଡିଆଁ ମରାମରି ହଉଛି, ବୟସ୍କ ଲୋକ ସବୁ ବିରକ୍ତ କରି କୁଆଡ଼େ ଯାଉଛୁ ସାପ ବେଙ୍ଗ ଥିବୁ କାହିଁକି ମାନିବେ, ସବୁ ଖେଳୁଥିଲେ ବୁଲୁଥିଲେ ବିଶେଷ କରି ସହଚର ମାନଙ୍କ ସହିତ ସଖା ମାନଙ୍କ ସହିତ, ଆମେ ସବୁ ଆମର ଜୀବନ ଅଭିଜ୍ଞତା ଅଛି ବୋଲି ଆମେ କହୁଛୁ ନା, ଆଉ ଆମେ ସବୁ ହଷ୍ଟେଲରେ ରହୁ ନା, ଛୁଆଟି ବେଳେ ସବୁ ହଷ୍ଟେଲ କେବଳ ଆସିବୁ ଏଇ ଦୁଇଟା ଟାଇମ୍ରେ ରଜ ହଷ୍ଟେଲ ଜୀବନ ଗୋଟେ ଏଇ ବାବାଜୀ ଜୀବନ, ଆଉ ମାଷ୍ଟରମାନଙ୍କ ସାଙ୍ଗରେ ରହିବୁ ଆଉ ପୁଣି ମାଷ୍ଟରମାନଙ୍କ ସାଙ୍ଗେ କୁଆଡ଼େ ନାହିଁ ଖେଳ କୁଆଡ଼େ ଯାଇଥିଲେ କିରେ ଚୋର ଭଳିଆ ସାରା ହେଇଟି ନାଇଁ ଚାଲ ଚାଲ ହେ ଗୋଡ଼ ହାତ ଧୋଇକି ପଛୁଆ ପଛୁଆ ଯାଇକି ବହିପତ୍ର ଧରିକି ରାତି 4 ଉଠେଇଦେବେ, ଉଠ ରାତି 4 ସିଏ ମାଷ୍ଟର 4 ଛୁଆବେଳେ ଉଠିକି ପଢି ପାଠ ପଢିବୁ କେଉଁଠ ପଢ ଏ ପାଠ ମନେ ରହିବ, ସେବେଳେ ଆମେ ବହିଟାକୁ ଏମିତି ରଖିଦେବୁ ଲ୍ୟାମ୍ପ ଥିବ ନା ଲ୍ୟାମ୍ପ ଏମିତି ବହିଟାକୁ ରଖିଦେଇକି ବାସ ମୁଣ୍ଡକୁ ତଳକୁ ଦେଇଦେବୁ, ମାଷ୍ଟର ତାର କହୁଥିବ ପଢୁଛି ଆଉ ସେ ତାର ଶୋଇ ମାଷ୍ଟର ଶୋଇ ଆମକୁ ଉଠେଇଦେବ, 4 ରାତିରୁ କ'ଣ ଉଠିବୁ ଶୀତରେ ଯେଉଁ ଜାଡ ମାନେ ଆଜବେଷ୍ଟ ଘର ଯେଉଁ ଜାଡ ଆଉ କ'ଣ ବହିଟାକୁ ଏମିତି କରିବୁ, ମଣିଷ ନା ଗୋଟେ ଦିନରେ ସିନା ପଢିବି ମାଷ୍ଟର 4 ଉଠଉଛନ୍ତି, ଆଉ ଟିକେ ପୁଣି ବୋଲ ସକାଳୁ ଉଠିକି ପଚାରିବେ ନଗଲା ଢୋଢ ବାଟେଇବେ ତୋ ଆଖରୁ ଲୋ ଶୁଖି ନଥିବେ ପୁଣି ଯାଇ ବସ ଖା ତାଙ୍କୁ ଖାଇବାକୁ ଦେବୁ ତାଙ୍କ ତାଙ୍କ ଭଳିଆ ଆସନ ସେ ଖାଇକି ଉଠିକି ପଳେଇବୁ ତାଙ୍କ ଆସନ ଧୋଇବୁ ତାଙ୍କ ଲୁଗା ଧୋଇବୁ ତାଙ୍କ ସାଇକେଲ ପୋଛିବୁ, ଆମେ ସବୁ ଏଇଭଳିଆ ଜୀବନ ବର୍ତ୍ତୁଥିଲୁ ନା, ଆଉ ସେତେବେଳେ କେବେ ଯେଉଁ ଛୁଟି ହବ ଖାଲି କ'ଣ ଆଉଥିବ, କେବେ ଦୁର୍ଗା ପୂଜା ଛୁଟି ପଡ଼ିବ, ଏ ଖରାଦିନା ଛୁଟି ଖରାଦିନା ଛୁଟି ଆଉ ରଜ ଛୁଟି କେବେ ପଡ଼ିବ, ଗାଁ କହିଲ ଆଉ କ'ଣ ସେତେବେଳେ ଲାଗେ ପାଠପଢା ଏତେ କଷ୍ଟ, ଉଫ୍ ହଷ୍ଟେଲ ଯିବ ନା ସେତେବେଳେ ଷ୍ଟ୍ରିକ୍ଟ ଲାଇଫ୍ ତୁମର କିଛି ଗୋଟେ ବୁଲାବୁଲି ନାହିଁ, ଆଉ ଯେଉଁଦିନ ଯିବାକୁ ପଡ଼ିବ ସେଦିନ ସବୁ କାନ୍ଦିବ କାଲି ଯିବ କାଲି ତ ଯିବ ଆଉ ମାନେ ଏବେ ଛୁଆଙ୍କୁ କହୁନି, ସିଏ ଖୁସିରେ ମୁଁ ପଢିବାକୁ ଯିବି ନା ଆଉ ଚାକିରି କରିବି ଆଉ, ତାଙ୍କୁ ଭୋଗ ବୁଦ୍ଧିଟା ଆସୁଛି ନା, ଗୋଟେ ବାଳକର ଭୋଗ ବୁଦ୍ଧି ଆସୁଛି, ମୁଁ ଟଙ୍କା ନକଲେ ମୋର ଏତେ ପଇସା କେଉଁଠୁ ଆସିବ। ସେତେବେଳେ ଚାକିରି ଡାକୁଥିଲା, ଚାକିରି ଡାକୁଥିଲେ ଆମର ଯେତେବେଳେ ଅବଶ୍ୟ ସମୟ ନଥିଲା, ଏ ଯେଉଁ ଫେକର ଗୋଟେ ଭଦ୍ରକର ଫେକର ନାହିଁ, ଭଦ୍ରକର ଫେକର ଗୋଟେ ନାହିଁ, ଯାଜପୁର ଗୋଟେ ଫେରକ୍ରମ, ଏଠି ଫେକରଟା, ଫେକର ଅଫିସ ଆସି ଡାକେ ଚାକିରି କରିବ କି, ସେ ଗାଁ ପିଲାମାନେ କହିବେ ଗୋଟେ ଚାକିରି ଗୋଟେ କ'ଣ କରିବ, ଦିନ ରାତି ଦୌଡ଼ୁଥିବ ତାଙ୍କ ପାଖରେ ଚାକିରି କରିବ, କାମ କରିବ ଆରାମସେ ନିଜ ଘରେ, ପର ଘରେ ଚାକିରି ଖଟିବୁ, ଡାକୁଥିଲେ ହେଲେ କି ଯାଆନ୍ତିନି। ଏଇ ଯେଉଁ ଆମର ସୈନିକ ଡିପାର୍ଟମେଣ୍ଟ କ'ଣ ହେଟା କହୁଛ, ତୁମର ଆର୍ମି ଡିଫେନ୍ସ ବାଲା, ଗାଁ ଗାଁ ଆସି ଦେଖିବେ ଛଡ଼ରା ଟୋକା କିଏ ଅଛି, ଛଡ଼ରା ଟୋକା କୁହନ୍ତିନି ଡେଙ୍ଗା ଟୋକା, ତୋ ଡାକି ତୁ ଆସୁନୁ ଚାକିରି କରିବୁ, ସାର୍ଟିଫିକେଟ୍ କରାଯାଇକି ନେଇଯିବେ। ଆର୍ମି ବର୍ତ୍ତମାନ ସେ ବାମୁଣ ହଉ ଝିଅ ହଉ ଡେଇଁକି ମୁଁ ଛୁଆଟୁ ଗୋଟେ ଡେଇଁଲେଣି, ଏ ଦେଖ ସେ ବିଣା କାଟିବାକୁ ଆସୁଛି, କହିଲା ଆଜ୍ଞା ମୁଁ ଏନ୍ସିସି ନେଇକି ଡେଇଁବି, ମୁଁ ଆର୍ମି ଯିବି, ମୋ ନାନୀ ଯିବ ମୁଁ ଯିବି, ତା ମୁଣ୍ଡରେ ପଶିଛି ମୁଁ ଏନ୍ସିସି ନେବି। ସେତେବେଳେ ଛୁଆ କହିବେ ନାଇଁ ମୁଁ ଚାକିରି କ'ଣ, କେହି ଯିବେନି, ନା ନା ମୋ ଛୁଆ ଗୁଳି ଖାଇବ ମୁଁ ଯିବିନି, ପୁରା ବଦଳି ଯାଉଛି ନା ସବୁ ଜୀବନ, ସ୍ୱାଭାବିକ ଜୀବନ କିଛି ନାହିଁ, ଖେଳିବା ବହୁତ ଆନନ୍ଦ ଗୋଟେ। ସେ ଭକ୍ତି ନାଟକ ଲେଖିଲେନି କ'ଣ ଶୈଶବ ସଖା ଖେଳେ ଖେଳିବା କଥା ଲେଖିଲେନି ବାଲ୍ୟକାଳରେ, କ୍ରମେ ଦିନେ ଦିନେ ବାଲକ ହୟା ଖେଳିନୁ ବାଲକ ସଙ୍ଗେ, ଆର କିଛି ଦିନ ଜ୍ଞାନ ଉପଜିଲ ପାଠ ପଢି। ସଖାମାନଙ୍କ ସହିତ ଖେଳିବା ବହୁତ ଖୁବ ଆସେ। କୃଷ୍ଣ ଚିନ୍ତ କାହିଁକି ତାଙ୍କୁ ଦୁଃଖ ଲାଗୁଥିଲା, ମୁଁ କେବେ ହେଲେ ବନ୍ଧନରେ ପଡ଼ିବିନି, ସଖାମାନଙ୍କ ସହିତ ଖେଳିପାରିବିନି, ସଖାମାନଙ୍କ ସହିତ ଖେଳିବା ଗୋଟେ ଆନନ୍ଦ। ଆଉ ଦ୍ୱିତୀୟ, ଚୋରି ହେଇପାରିବନି, ଦଧି ଚୋରି ହେଇପାରିବନି, ଚୋରି କରିକି ଗୋପୀମାନଙ୍କୁ ସୁଖୀ ଦେଉଥିଲେ, ସୁଖ ଦେଉଥିଲେ, ସଖାମାନଙ୍କୁ ସୁଖ ଦେଉଥିଲେ, ମୁଁ ବନ୍ଧନରେ ପଡ଼ିବିନି, ଏଥିପାଇଁ ସେ ଇଚ୍ଛା କରିଥିଲେ ମୁଁ ପଡ଼ିବିନି। ଏଠି ସେ କହିଦେଉଛନ୍ତି, ସହଚରସ ଖେଳନମ ପରଗୃହେଷୁ ଦଧି ଚୋରିୟମ ଚ ଆବଶ୍ୟକମ ପ୍ରାତ୍ୟହିକମ କୃତ୍ୟମ ଚିକିତ୍ସମି ମମ ବନ୍ଧନମ ମା ଭବତୁ ଇତି ତଦ ଇଚ୍ଛାୟା ଜାତୟା। ତାଙ୍କ ଇଚ୍ଛା ଜାତ ହେଲା, ମୋର ଏଟା ପ୍ରତିଦିନର ଆବଶ୍ୟକ କର୍ମ, ମୁଁ ଏଟା କରିବି, କ'ଣ କରିବି, ଦଧି ଚୋରି କରିବି। କାହିଁକି ଦଧି ଚୋରି କଲେ କ'ଣ ହବ, ଚୋରି କରିବାକୁ ଗଲା ମାନେ ବ୍ରଜବାସୀମାନଙ୍କୁ ବହୁତ ଖୁସି ହବ, କୃଷ୍ଣଙ୍କୁ ଦେଖିଲେ ତ ଏ ଆଇଲା ଚୋରା ହେଲା, ଚୋରା ହେଲା ଗୋଡ଼ାରେ ଗୋଡ଼ାରେ ସଖାମାନଙ୍କୁ ଧରିକି ହୋ ହାଲା ହୋ ହାଲା ହେଲେ, ଇଏ ସବୁ ଚିଲା ମାରିକି କୁହନ୍ତିନି ଚିଲା ମାରିବେ, ପୁରା ଡିହା ମରାମରି ହେଇକି ପଶିବେ, ଆଜ୍ଞା ଗୋଟେ ଲୁଚିକି ରହିବେ ହନ୍ତା ଘର ବ୍ରଜରେ, ଗୋଟେ ହୋ ସବୁବେଳେ ହାଲା ଗୋଲା ଚାଲିଥିଲା, କାହାକୁ ନେଇକି, କୃଷ୍ଣଙ୍କୁ ନେଇକି, ହେ ଆସିଲା ଚୋରା ଆସିଲା ଚୋରା ଆସିଲା, ଇ କୃଷ୍ଣ କୃଷ୍ଣ କିଏ କୁହେ ସେଠି, ନନ୍ଦ ପୁଅ କିଏ ଚୋରଟା, ଆଉ କୃଷ୍ଣ ସେଇଟା ଶୁଣିବା ନେଇ ଯାଆନ୍ତି, ମୋ ଚୋର ହୁଅନ୍ତି କହୁଛନ୍ତି ଆଉ କ'ଣ। ଆଉ ଗୋପୀମାନେ ବହୁତ ଖୁସି ହୁଅନ୍ତି, ଦଧି ଚୋରି କରିବେ ଆଉ ସହଚରମାନଙ୍କ ସହିତ ଖେଳିବେ, କୃଷ୍ଣ ଇଚ୍ଛା କଲେ ମୋର ଏଟା ପ୍ରତିଦିନର କର୍ମ, ମୁଁ ଏଟା ଛାଡ଼ିପାରିବିନି, ଯଶୋଦା ବାନ୍ଧି ଦେଲା ମାନେ ଆଜି ଗୋଟେ ଦିନ ମୋର ଆବସେଣ୍ଟ ପଡ଼ିବ, ଏଟା ହବନି, ମୋର ଏଟା ଇଚ୍ଛା ନାହିଁ। ଭଗବାନଙ୍କର ଗୋଟେ ଶକ୍ତି, ତାକୁ ଇଚ୍ଛା ଶକ୍ତି କୁହାଯାଏ, ଇଚ୍ଛା ଶକ୍ତି ଉପରେ ଜଣେ ଶକ୍ତି ଅଛନ୍ତି, ସେ ହେଉଛନ୍ତି ଚକ୍ରବର୍ତ୍ତୀ ବିଶ୍ୱନାଥ ଠାକୁର କହୁଛନ୍ତି, ସେ ହେଉଛନ୍ତି ଭଗବାନଙ୍କର କୃପା ଶକ୍ତି, ଶକ୍ତିର ସେ ହେଉଛନ୍ତି ଚକ୍ରବର୍ତ୍ତୀ, ଚକ୍ରବର୍ତ୍ତୀ ମାନେ କ'ଣ ରାଜା, ଚକ୍ରବର୍ତ୍ତୀ ରାଜା ଶ୍ରେଷ୍ଠ, ସେ କୃପା ଶକ୍ତି। କୃଷ୍ଣ ଅବତାର ଆଉ ଗୌରବ ଅବତାର ଏଟା ହେଲା ପାର୍ଥକ୍ୟ, କୃଷ୍ଣ ଅବତାରରେ ଇଚ୍ଛା ଶକ୍ତିଟା ପ୍ରଧାନ, ସେ ଯାହା ଇଚ୍ଛା କରିବେ କୃପା ଦେବେ, ଇଚ୍ଛା ସବୁବେଳେ ତାଙ୍କ ଇଚ୍ଛା ଶକ୍ତି ପ୍ରଧାନ, କିନ୍ତୁ ଗୌରବ ଅବତାର ସେଇଟା ନୁହେଁ, ସେ କୃଷ୍ଣ ଯେତେବେଳେ ଗୌର ହେଲେ ରାଧାଭାବ ଧରିକି ଆସିଲେ, ଭକ୍ତ ଭାବ ଧରିକି, ତାଙ୍କର କୃପା ଶକ୍ତି ପ୍ରଧାନ, ତାଙ୍କ ଇଚ୍ଛା କୃପା ଶକ୍ତି ଅଧୀନରେ ଇଚ୍ଛା ଶକ୍ତି, କୃଷ୍ଣ ଲୀଳାରେ ଇଚ୍ଛା ଶକ୍ତି ଅଧୀନରେ କୃପା ଶକ୍ତି, ଏଥିପାଇଁ ଗୌରବ ଅବତାର ଶ୍ରେଷ୍ଠ। ଏଠି କୃପା ପଳେଇଯିବ ଅଟୋମେଟିକ, ଯିଏ ସରଳ ଯିଏ ତୃଣାନବୀ ଯିଏ ନିଷ୍କପଟ ହେଇକି ସେବା କଲା, କୃପା ତାର ପଳେଇବ, କୃଷ୍ଣ ଇଚ୍ଛାରେ ଆଉ ରହିବନି, ଗୌରବ ଆଉ ଇଚ୍ଛା କରିପାରିବେନି ମୋର ଦେବିନି ତାକୁ, ନାହିଁ ସେ ପଳେଇଯିବ ଅଟୋମେଟିକ, ଆଉ ଇଚ୍ଛା ଶକ୍ତି ନାହାନ୍ତି, ସେଥିପାଇଁ ଏ ଅବତାର ଶ୍ରେଷ୍ଠ। ଏଠି ଯେତେବେଳେ ଏଇ ଇଚ୍ଛା କରିଦେଲେ ମୁଁ ବନ୍ଧନରେ ପଡ଼ିବି ନାହିଁ, ମତ୍ ପ୍ରଭୁ କା ବଦନାତି ତଦୀୟ ସତ୍ୟ ସଂକଳ୍ପ ସତ୍ୟା ପ୍ରେରିତା ବିଭୁ ଶକ୍ତି ଏବଂ ସହସେବ ତତ୍ ଦେହ ପ୍ରାଦୁର୍ଭତ ଇତିହାସ। ଭଜନେ ପ୍ରଶ୍ନ କରିଦେବ, ଯୁକ୍ତି କରିଦେବ, କ'ଣ ଦିଆ ଆଙ୍ଗୁଳିଟା କେମିତି କ'ଣ, କୃଷ୍ଣଙ୍କ ଦେହଟା କ'ଣ ମୋଟା ହଉଥିଲା ନା ପତଳା ହଉଥିଲା, ଯଶୋଦାଙ୍କୁ କ'ଣ ଆଶ୍ଚର୍ଯ୍ୟ ଲାଗୁଥିଲା, ରଜୁ
ବଢୁଛି, ରଜଟା ଯୋଡ଼ା ହେଉଛି, ରଜୁ ବଢ଼ିଲେ ଗୋଟେ କମିବା କଥା, ଦୁଇ ଆଙ୍ଗୁଳିଠୁ ତ ଗୋଟେ ଅଙ୍ଗୁଳି କମିବା କଥା କି ଗୋଟେ ଇଞ୍ଚି ତ କମିବା କଥା, ଏଟା ବଢୁଛି ଏଟା କମୁନି। ଆଚ୍ଛା ଯଦି କମୁନି, ଆଚ୍ଛା କୃଷ୍ଣଙ୍କ କମରଟା ମୋଟା ହେଉଛି କି? କୃଷ୍ଣଙ୍କ କମର ଯେତିକି ସେତିକି, ତାହେଲେ ଏଟା କେମିତି ହେଉଛି? କୃଷ୍ଣଙ୍କର କମର ମୋଟା ହଉନି କି ପତଳା ହଉନି? ଯେମିତି ସେମିତି ରଜୁଟା ବଢୁଛି, ତାର ତ ପରିଧିଟା କମିଯିବା ଦରକାର, ସେ ଦୁଇ ଆଙ୍ଗୁଳ ରହୁଛି, କେମିତି ରହୁଛି ଏଠି? ସେ କହିଲେ ଯେତେବେଳେ କୃଷ୍ଣଙ୍କର ଇଚ୍ଛା ଶକ୍ତି ହେଲା ଯେ ମୁଁ ବନ୍ଧନରେ ପଡ଼ିବି ନାହିଁ, ମୁଁ ଦଧି ଚୋରି କରିବା, ସଖାମାନଙ୍କ ସହିତ ଖେଳିବା ମୋର ପ୍ରତିଦିନର କର୍ମ, ଏଟା ବନ୍ଦ କରିବିନି, ଏଟା ଇଚ୍ଛା ଶକ୍ତି ଭଗବାନ କରିଦେଲେ। ଭଗବାନ ଇଚ୍ଛା କରିଦେଲେ ତାପରେ କଣ ହବ? ଭଗବାନଙ୍କ ଗୋଟେ ସର୍ବଜ୍ଞତା ଶକ୍ତି ଅଛି, ସର୍ବଜ୍ଞତା ଶକ୍ତି ଦ୍ୱାରା ଭଗବାନ ମାନେ ଭଗବାନଙ୍କର ସବୁ ଶକ୍ତି ରହିଛି ଶକ୍ତି, କି କୃଷ୍ଣଙ୍କର ଇଚ୍ଛା ହେଲା ଏଟା ହବ ନାହିଁ। ତେଣୁ ସର୍ବଜ୍ଞତା ଶକ୍ତି ବଳରେ ସେ କଣ କଲେ? ଏଇଠି କହିଲେ ତଦ ଇଚ୍ଛା ଜାତୟା ମତ୍ ପ୍ରଭୁକା ବଧ୍ନାତି ତଦୀୟ ସତ୍ୟ ସଂକଳ୍ପ ୟା ସତ୍ୟା। ଭଗବାନଙ୍କର ଗୋଟେ ସତ୍ୟ ସଂକଳ୍ପ ଶକ୍ତି ଅଛି, ସେ ଯୋଉଟା ଇଚ୍ଛା କରିବେ ସେଟା ସତ୍ୟ ହବ। ଇଚ୍ଛା କରିବେ ମୁଁ ବନ୍ଧନରେ ପଡ଼ିବିନି ମାନେ ସତ୍ୟ ସଂକଳ୍ପ ହେଇଗଲା, ଆଉ ବନ୍ଧନରେ ପଡ଼ିବେ ନାହିଁ। ଏଇ ଇଚ୍ଛାରେ ପ୍ରେରିତା ବିଭୁ ଶକ୍ତି, ଇଚ୍ଛା ଶକ୍ତି କରିଦେଲେ ସତ୍ୟ ସଂକଳ୍ପ ହେଇଗଲା, ସତ୍ୟ ସଂକଳ୍ପ ଶକ୍ତିଟାକୁ ଧରିନେଲେ, ଭଗବାନ ଇଚ୍ଛା କଲେ ମୁଁ ବନ୍ଧନରେ ପଡ଼ିବେ ନାହିଁ। ତ ସତ୍ୟ ସଂକଳ୍ପ ଶକ୍ତି କଣ କହିଲେ? ଭଗବାନ ସଂକଳ୍ପ କରୁଛନ୍ତି ଏଟା ସତ୍ୟ ହବ, କେଉଁଟା? ବନ୍ଧନରେ ପଡ଼ିବେ ନାହିଁ। ସେଠୁ ସାଙ୍ଗେ ସାଙ୍ଗେ ବିଭୁ ଶକ୍ତି ଆସିଲେ, ବିଭୁ ଶକ୍ତି ଯେମିତି ଗୋବର୍ଦ୍ଧନ ଧାରଣ କରୁଥିଲେ, ସେଠି ଆଉ କଣ ଭଗବାନ କଣ ବଢେଇ ଯାଇଥିଲେ କି? ସେତିକି ଥିଲେ, ସେଠି ବିଭୁ ଶକ୍ତି କାର୍ଯ୍ୟ କରୁଥିଲେ, ସମ୍ପୂର୍ଣ୍ଣ ଐଶ୍ୱର୍ଯ୍ୟକୁ ଧରିକି ସେ ଥିଲେ, ବାହାର କିଛି ନାହିଁ। ଏଠି ସେ କଥା କହୁଛନ୍ତି, ସସେବ ତଦେହ ତତ୍ଦେହେ ପ୍ରାଦୁର୍ଭୂତ ଇତିହାସ, ବିଭୁ ଶକ୍ତି ତାଙ୍କ ଦେହରେ ପ୍ରାଦୁର୍ଭୂତ ହେଇଗଲା, ସେଥିପାଇଁ ବନ୍ଧନରେ ପଡ଼ୁନାହାନ୍ତି। ଦ୍ୱାଙ୍ଗଲଭ୍ୟମ ଅପୂର୍ଣ୍ଣମ ତତଶ୍ଚ ତେନ ଦାମନା ସହ ଅନ୍ୟ ଦାମନା ସନ୍ଧତେ ଗ୍ରନ୍ଥିମ ଦତ୍ତ୍ୱା ଯୁଗୁପ୍ସିତ ଇତି ଅର୍ଥ। ଗୋଟେ ଦାମନା ଗୋଟେ ରଜି ସହିତ, ରଜୁ ସହିତ ଆଉ ଗୋଟେ ରଜୁକୁ ବାନ୍ଧୁଥିଲେ, ଗ୍ରନ୍ଥିମ ଦତ୍ତ୍ୱା ଗ୍ରନ୍ଥି ପକାଉଥିଲେ, ଗଣ୍ଠି ପକାଉଥିଲେ, କିନ୍ତୁ ତାପରେ ବି ଦେଖୁଥିଲେ ଦୁଇ ଆଙ୍ଗୁଳି ସଟ, ଏଇଟା କେମିତି ହଉଥିଲା ନା? ବିଭୁ ଶକ୍ତି ଆବିର୍ଭାବ ହେଇଗଲା ସରରେ ଜଣକୁ, ଏଇଟା କେମିତି ହଉଥିଲା? ଏଟା କେମିତି ତୁମେ ଗୋଟେ ସାଧାରଣ ବୁଝିପାରୁ ନା? ଏଟା କଣ କଳ୍ପନା ବୋଲି ଭାବୁଛୁ କି? ଆମେ ସବୁ ଛୁଆଟି ବେଳେ ଦେଖିଛୁ, ଏ ଯୋଉ ଆସନ୍ତି ସ୍କୁଲ ମାନଙ୍କୁ କଣ ସେଟା ଯାଦୁଘର ବାଲା, ଆସ ସମସ୍ତେ ଗୋଟେ ଗୋଟେ ଲଡ଼ୁ ନିଅ, ହଁ ହଁ ଡାକି ଦେଇଦେବେ, ହଁ ଢୋ କିଣି ଚାପଟ ପକେଇଦେବେ ଛୁଆକୁ, ଏଇ ଉଠିଲେ ତା ପଛରେ ପାଞ୍ଚ ଦଶଟା ଲଡ଼ୁ, ହଁ ସବୁ ଦେଖିଛୁ ନା? ହେ କେଉଁ ଶକ୍ତି ରା ଯାଦୁଘରଟା ବା ଏମିତି କରିଦଉଛି, ଚକ୍ଷୁ ବନ୍ଧନ ତାକୁ କୁହାଯାଏ, ଚକ୍ଷୁ ବନ୍ଧନ। ସେ ଏଇ ଟ୍ରେନ୍ରେ ମୁଁ ଆସୁଥିଲି କଲିକତାରୁ, ମୁଁ ତ ଆଶ୍ଚର୍ଯ୍ୟ ହେଲା, ମୁଁ ଆମ ଏଠି ବସିଛି ଚୁଦା ବସିଛି ଦେଖୁଛି, କେଉଁଠି ଜନସାଧାରଣ ଫେରୁଥିଲେ ମାୟାପୁର ନା କୁଆଡ଼େ ଯାଇଥିଲି ଫେରୁଥିଲି, ସେ ଫଟଫଟ କହିଦେବ ଦେଖ ତୁ ଏଇ 10 ଟଙ୍କାରେ ରଙ୍ଗ ଲାଗିଛି, ରଙ୍ଗ ରଖେଇଦେବ, ମୁଁ ତ ବସିକି ଦେଖୁଥାଏ, ଆଉ ଦେଖ ଚକ୍ଷୁ ବନ୍ଧନ କରିଦେଇଛି, କେହି କେହି ଧରିପାରୁନାହାନ୍ତି, ଆଉ ରଙ୍ଗ ଲଗେଇଦେବ ଦେଖନ୍ତୁ ଏଇଟା, ଏଇଟା କି କଲର୍? ବ୍ଲାକ୍ କଲର୍ ଲଗେଇଦେଲା ରଙ୍ଗଟା, ଆଉ ଦେଖନ୍ତୁ ଏ ଟଙ୍କାଟା ମୋ ପକେଟ୍ରେ ରହିଲା, ଟଙ୍କାଟା ରଖିଦେବ ଗୋଟେ ମିନିଟ୍ ପରେ କହିବ, ଦେଖନ୍ତୁ ସେ ଟଙ୍କା ଆପଣଙ୍କ ପକେଟ୍ରେ ଅଛି, ଦେଖନ୍ତୁ ସେ ବ୍ୟକ୍ତି ପକେଟ୍ରେ ଅଛି, ସତ ସେ ବ୍ୟକ୍ତି ପକେଟ୍ କଲେ ହେଲେ ସେଠି ଏଇଟା ମଣିଷଟା ଗୋଟେ କଣ ସାଧନ କରିଦେଇକି ସେ ଏଇଟା କରିଦେଉଛି, ଆଉ ଭଗବାନ କରିପାରିବେନି ବିଭୁ ଶକ୍ତି? ମଣିଷ ମୁଁ ଛୁଆଟି ବେଳେ ଦେଖିଛି ସବୁ, ତ ଏଇ ଯୋଉ ଆମେ ସ୍କୁଲ ମାନେ ଏଇଟା ଗାଁରେ ହଉଥିଲା, ଗାଁ ନାଇଁ, ମୁଁ ଆମ ହେଡ଼ମାଷ୍ଟର ଘରକୁ ଆସିଥିଲି ଥରେ ଛୋଟ ପିଲାବେଳେ, ସାର ଡାକି ଆଣିଥିଲେ ତାଙ୍କର ଗାଁକୁ ଆସିଥିଲୁ, ମଣିଷଟାକୁ ପୁରା ମାରିଦେଲା, ମାରି ତାକୁ କମଳ ଢାଙ୍କିଦେବ, ସେ ମୁଁ ସେଟା ଦେଖିନି, ମୁଁ ପଳେଇଗଲି ଡିଆଁ ଡିଆଁ ମରି, ହେରେ ମାରି ମାରା କଣ କରିବ ତାକୁ, ଇଏ କରି ତାକୁ କଣ ଆଣି ଟିକ ଟିକ ପୁରା ଲଗେଇବେ, ଇଏ କରିବେ, ପୁଣି ତାକୁ ଖୋଲିଦେଲା ବେଳେ ଦେଖିବାକୁ ସେ ବଞ୍ଚିବ, ଆଉ ଏଇଟା ଯଦୁ ଯାଦୁ ବନ୍ଧନ, ଏଇଟା କଣ ଚକ୍ଷୁ ବନ୍ଧନ ବିଦ୍ୟା କରିଦେଇକି ଏଇଟା ଏମିତି କରିଦେଇ ପାରୁନି, ଭଗବାନଙ୍କର ବିଭୁ ଶକ୍ତି ନାହିଁ? ଆଉ କିଏ କହୁଛି କଣ କଣ ସେ କହୁଥିଲା ଭାଇ, ଏଇଟା କଣ ଗାଈରୁ କଣ କ୍ଷୀର ବାହାରୁଛି, କିଏ କହିଲା କଣ ସେ କ୍ଷୀର ପିଲାଣି, ତୁମେ ଏଗୁଡ଼ା କଣ କରିଦଉଛ, ହଜାର କାମ କରିଦଉଛ, ଏଇଗୁଡ଼ା ତୁମେ କଣ ଟିକେ ଟିକେ ଜାଣିକି, ଏଇ ଯୋଉ ଯୋଗ ଶକ୍ତି ଗୁଡାକ ଅଛି, ଯୋଉ ଭଗବାନ ପାଖରେ କଣ 18ଟା ସିଦ୍ଧି ରହିଛି, ଏ ଗୌଣ ସିଦ୍ଧି ଗୁଡାକ ଏମିତି ହେଇଯିବ, ଗୌଣ ସିଦ୍ଧି ଯଦି ଜାଣିବ, ଏ ଜଳ ଭିତରେ ଭାସିବ, ଆକାଶରେ ଉଡ଼ିବ, ଆଉ ଲୋକ ତ ଭଗବାନ ବୋଲି କହିବେ, ଆଉ ଏଇ ଯୋଉ ଆମର ପଞ୍ଚସଖା ଥିଲେ ସବୁ ସେମାନେ ସବୁ ବୈଷ୍ଣବ ଥିଲେ, କିନ୍ତୁ ଏ ସାଧନ କରୁଥିଲେ, ସେଥିପାଇଁ ଓଡ଼ିଶାର ଲୋକମାନେ ତାଙ୍କୁ ଗ୍ରହଣ କରି ନେଇଗଲେ, ସାଧନ କରିଦେଲେ। ଅର୍ଣ୍ଣପୂର୍ଣ୍ଣା ମନ୍ତ୍ର ଗୋଟେ ଅଛି, ଜାଣିଛୁ ନା ନାହିଁ? ହଁ, ସେ ଅର୍ଣ୍ଣପୂର୍ଣ୍ଣା ମନ୍ତ୍ର କରିଦେବେ। ସେ କଣ ଜାଣିଛନ୍ତି? ଗୋଟେ ଅନ୍ନପୂର୍ଣ୍ଣା, ମୁଁ ଶୁଣିଛି, ଅନ୍ନପୂର୍ଣ୍ଣା ମନ୍ତ୍ର ସେ ଯିବେ ସେଠି ଯାଇକି ଅନେଇଦେବେ, ଅନେଇଦେବେ, ଅନୁଛନ୍ ଦେବେ, ହଜାର ଲୋକ ଖାଆନ୍ତୁ ଖାଇବେ। ଗୋଟେ ମଣିଷଟା ସେ ଗୋଟେ କଣ, ଗୋଟେ ଏଟା ମନ୍ତ୍ର ଶକ୍ତି, ସେ ଗୋଟେ ତାକୁ ସାଧନ କରି ତାର ଗୋଟେ କିଛି ସାଧନ କରିବାର ଯୋଉ ପ୍ରୋସିଜରଟା ଅଛି ସେ ସେଟା କରିଛି, ଭଲ ଗଲା ଆଉ କଣ। ଆସେ ତୁମେ ଯେତେ ଖାଉଥିବ ହଉଥିବ ଆଉ ଯେତେ ଖାଉଥିବ ହଉଥିବ। ଏଗୁଡାକ ବିଦ୍ୟା ଗୁଡାକ ରହିଛି ଗୌଣ ସିଦ୍ଧି ଗୁଡାକ, ଆଉ ଭଗବାନ ସେ ସବୁ ଭଗବାନଙ୍କ କତୁରୁ, ଭଗବାନଙ୍କ କତୁରୁ ମୋ କତୁରୁ ସବୁ ଆସୁଛି, ଆଉ ତାଙ୍କ ପାଖରେ ବିବିଧ ଶକ୍ତି ନାହିଁ। ଆଉ ଯେତେ ଦୌଡ଼ି କଣ ସଂସାର ସାରା ଦୌଡ଼ି ଲଗେଇଲେ ପାଇବନି, ଆଉ ତାଙ୍କୁ କଣ ତାଙ୍କ ପାଖରେ କଣ ଗୁଣି ଗାଡ଼ି ଦେଖ। ସେଥିପାଇଁ ଶାସ୍ତ୍ର ମନା କରାହେଇଛି, ତାଙ୍କର ଯୋଉ ଗୁଣି ଶାସ୍ତ୍ର କଣ ଏଟା କହୁଛ, ତନ୍ତ୍ର ବିଦ୍ୟାରେ ମନା କରାହେଇଛି। ତନ୍ତ୍ର ବିଦ୍ୟା କେବେ ଭକ୍ତକୁ ପ୍ରୟୋଗ କରିବେନି, ସେମାନେ କେବେ ଭକ୍ତକୁ ପ୍ରୟୋଗ କରିବେନି, ଆଉ ଯଦି ପ୍ରୟୋଗ କଲେ ମରିଯାଇଛି ଭଗବାନ, ଇଏ ନା ତା ଓଲଟା ଫେରିବେ ତାଙ୍କ ପାଖକୁ, ତାଙ୍କର ଆଉ ସିଦ୍ଧି ହବନି, ଭକ୍ତ ପାଖକୁ ଲଗାନ୍ତିନି। ଆଉ ଯୋଉ ଭକ୍ତ ସେ କହୁଛି ମତେ ତନ୍ତ୍ର ଲାଗିଛି, ସେ ମାନୁନଥିବ ନିୟମ, ସେ ନାମ ଠିକ ସେ କରୁନଥିବ, ନାମ ଅପରାଧ କରୁଥିବ, ଏଇ ନିୟମ ଗୁଡା ପାଳନ କରୁନ, ତାକୁ ତନ୍ତ୍ର ଲାଗିବ। ତୁଳସୀମାଳେ ହରିନାମ କଲେ ସେ ତନ୍ତ୍ର ବିଦ୍ୟା ଲୋକ ପ୍ରେରିତ କରିବେନି, କଲା ମାନେ ସେ ମରିବେ, ତାଙ୍କୁ ନିଶ୍ଚିତ ଅନିଷ୍ଟ ହବ। ଦୁଇଟା ଜିନିଷକୁ ମନା କରିଛନ୍ତି, ତାଙ୍କ ଦୁଇଟା ଶାସ୍ତ୍ର ମନା କରିଛନ୍ତି, ଭକ୍ତ ପାଖରେ ଏଟା ଲଗେଇବନି, ତାଙ୍କ ପାଖରେ କିଛି ନିୟମ ଲାଗିବ, କାରଣ ସେ କାହାର ଶରଣାଗତ ହେଇଛନ୍ତି, କୃଷ୍ଣଙ୍କର। କୃଷ୍ଣ ଚାହିଁଲେ ଗୋଟିଏ ଦିନରେ ତାଙ୍କ ସବୁ କର୍ମଫଳ ବଦଳାଇ ଦେବେ। ଏଇ ଯୋଉ ଆଷ୍ଟ୍ରୋଲୋଜି କଣ କହୁଛ, ଏଇଟା ଜ୍ୟୋତିଷ ଶାସ୍ତ୍ର, ଯୋଉ ଜ୍ୟୋତିର୍ବିଦ୍ୟା ଯୋଉଟା ରହିଛି ସେଟା ସତ, ଜ୍ୟୋତିର୍ବିଦ୍ୟା ସବୁ ଅଛି, ତୁମ କର୍ମଫଳ ଅଛି, କିନ୍ତୁ ସେଟା ସବୁବେଳେ ଭଗବାନ ପାଖରେ ଏ ଭକ୍ତ ପାଖରେ ଲାଗିପାରିବନି, କେବେ ଲାଗିପାରିବ, ସେ ଫଟକିନ ବଦଳିଯିବ। ତ ଗୋଟେ ଦିନର ପ୍ରାର୍ଥନା କରି ଭଗବାନଙ୍କ ଯେ ଶରଣାଗତ ହେଇଗଲା, ଫଟକିନ ବଦଳିଗଲା, ଆଉ ସେ କେବେ କହିବେନି, କାରଣ ତୁମ ଭାଗ୍ୟ ଆମେ ଗଣିପାରିବୁନି, ଭକ୍ତର ଭାଗ୍ୟକୁ ସେମାନେ ଗଣିପାରିବେ। ସେ କଣ, ତାଙ୍କ ମାଲିକ ପ୍ରଭୁ ଆଜି ଚାହିଁଲେ ଆଜି ବଦଳେଇ ଦେବେ, ଆଉ ଆଜି କହିବେ ମୋର ଏଟା ଭାଗ୍ୟର ଅଛି, ତୁ ତୋ ଭାଗ୍ୟକୁ ବିଶ୍ୱାସ କରୁଛୁ ଆଉ କୃଷ୍ଣଙ୍କୁ ବିଶ୍ୱାସ କରୁଛୁ। ଜଣେ ଜଣେ କହୁଥିଲେ ନା ଆଜ୍ଞା ମୋ ଚାଟ୍ରେ ଏଇଟା ଅଛି, କଣ ଚାଟ୍ କହିଲେଣି, ମୋ ଚାଟ୍ରେ ଏଇଟା ଅଛି, ଆଉ ତୋ ଚାଟ୍କୁ ତ ବିଶ୍ୱାସ କରୁଛୁ ଆଉ ତୁ କୃଷ୍ଣଙ୍କୁ ବିଶ୍ୱାସ କରୁଛୁ କି? କୃଷ୍ଣଙ୍କୁ ବିଶ୍ୱାସ କଲେ ଅଲଗା, ସେଟା ଅଲଗା, କୃଷ୍ଣ ସବୁ ଭାଗ୍ୟକୁ ସେ ବଦଳାଇ ଦେଇପାରିବେ, ଭକ୍ତ ଭକ୍ତ ପାଖରେ ସେଟା ଲାଗିବ। ଭକ୍ତମାନେ ଆମ ଭଳିଆ ତଥାଗତ ଭକ୍ତ ହବନି, ଶରଣାଗତ ଭକ୍ତ ପାଖରେ ଏଇଟା କିଛି ନିୟମ ଲାଗିବନି, କୌଣସି ଜିନିଷ ଲାଗିପାରିବନି, ସବୁ ବଦଳିଯିବ, ସବୁ ବଦଳିଯିବ। ଭଗବାନଙ୍କ ଶକ୍ତି, ତାଙ୍କ ବିବୁଧ ଶକ୍ତି ରହିଛି, ସଂକଳ୍ପ ଶକ୍ତି ରହିଛି, ଇଚ୍ଛା ଶକ୍ତି ରହିଛି, କୃପା ଶକ୍ତି ରହିଛି, ଲୀଳା ଶକ୍ତି ରହିଛି, ଶକ୍ତିର ସବୁ ଶକ୍ତିର ଉତ୍ସ ନା ସିଏ ଶକ୍ତିମାନ। ଆଉ ତାଙ୍କ ପାଖରେ କମରଟା ମୋଟା ପତଳା ହଉନି କି ରଜୁ ଆଣେ, ଯେତେ ରଜୁ ଯୋଡ଼ୁଛନ୍ତି, ଯେତେ ରଜୁ ଆଣିଲେଣି ସେ ଦୁଇ ଆଙ୍ଗୁଳି ଦେଖୁଛନ୍ତି, ଆଜ ସୁଦ୍ଧା ସେଟା ବିଚଳିତ ହେଇଗଲାଣି, କଣ ଏଟା ହଉଛି? ସଖୀମାନେ ସବୁ କହିବେ, ଅଲଗା ଗୋପୀମାନେ, ଯଶୋଦା ତୁ ଛାଡ଼ିଦେ, ତାର ଆଉ ବନ୍ଧନ ଯୋଗ ନାହିଁ, ତାକୁ କେହି ବାନ୍ଧି ପାରିବେନି, ଗୋଟେ ଯୋଗ ସବୁ ତା ବନ୍ଧନ ଯୋଗ ନାହିଁ, ସେ ବନ୍ଧନରେ ପଡ଼ିବନି। ଏଟା କେମିତି, ଏଇଟା କେମିତି ସମ୍ଭବ? ମୋ ହାତରେ କିଙ୍କିଣି ପିନ୍ଧଉଛି ନା କଣ, ଏଟା ଛୁଆଙ୍କ ମାନଙ୍କୁ କଣ କଣ ପିନ୍ଧାନ୍ତିନି କି, ରୂପାର ଖଡ଼ୁ, ଆଉ ତା ଚେନ୍ ପିନ୍ଧଉଛି, ସେଟା କଣ ବନ୍ଧନ ନୁହେଁ? ଇଏ ବେକାର କଥା, ମୁଁ ମାନିବିନି, ଯେତେ କଲି ନା ମୁଁ ଛାଡ଼ିବିନି, ଆଉ ଜିଦି ପୁରା ବାନ୍ଧିବି ତ, ଆଉ ପୁଅ କୁଆଡ଼େ ପଳେଇବ ଆଉ। ତେଣୁ ଇଏ ମା ବୋଉଙ୍କର ଯୋଉ ଚାଲିଛି, ଗୋପୀମାନେ ହସୁଛନ୍ତି, କୃଷ୍ଣ ଏଣେ ସଖାମାନେ ଏଣେ ମନ ଦୁଃଖ କଲେଣି, କୃଷ୍ଣଙ୍କୁ ଏଣେ ଅପମାନ ଲାଗୁଛି, ଗୋପୀମାନେ ହସୁଛନ୍ତି, ଠିକ ଚୋରି କରୁଥିଲୁ ନା, ଏ ସାବା ମା ଧରିଛି ତ ଏଥର, ଆଉ ଆମେ କଲା ବେଳେ ଯଶୋଦା ମାନୁନଥିଲା, ଦେଖେ ଦେଖ ଘରେ କଣ କରୁଛି। ହେଣେ କୃଷ୍ଣ କହୁଛନ୍ତି, ହଉ ଠିକ ହଉ ମୁଁ ଖୋଲିଲେ, ତାପରେ ତୋ ଅବସ୍ଥା ଖାଲି କରିବିନି, ତୁ ବ୍ୟସ୍ତ କାହିଁ କହୁଛୁ, ମୁଁ ଖାଲି ଯାଏ, ମୁଁ ଯାଏ, ମତେ ଥଟା ପରିହାସ କରୁଛୁ, ତୁ ଯାଏ, ତ ତାକୁ ତ ଘରେ ନିଆଁ ଲଗେଇ ମତେ କହିବୁ, ଆସିକି କୋଉ ଛାଡ଼ିବା ଲୋକ, ଆଉ ଗୋପୀମାନେ ମଜା ନଉଛନ୍ତି, ଆଉ କୃଷ୍ଣ ଏଣେ ବନ୍ଧନ, ବନ୍ଧନ ପଡ଼ିବାର କାରଣ ତାକୁ ବନ୍ଧନ ଗୋଟେ ଭକ୍ତ ପକେଇ ଦେଇଛନ୍ତି, ସିଏ ଆଉ କାହିଁକି ଏଇ ଲୀଳାଟା କାହିଁ କଲୁ, ଏ ଯଶୋଦାଙ୍କର ମହିମା ବଢ଼େଇଲେ, କିନ୍ତୁ ତାଙ୍କୁ ଗୋଟେ ଭକ୍ତ ବନ୍ଧନ ପକେଇ ଦେଇଛନ୍ତି, ପ୍ରତିଶ୍ରୁତି ଦେଇଦେଇଛନ୍ତି ନାରଦ, ଯେ ତୁମେ ନଳକୂପର ମଣିଗ୍ରୀବ ଯିଏ ହେଇଛନ୍ତି କଣ, ଜାମଳ ଅର୍ଜୁନ ନନ୍ଦ ମହାରାଜଙ୍କ ଅଗଣାରେ ଠିଆ ହେଇଛନ୍ତି 60,000 ବର୍ଷ, ତାକୁ ଉଦ୍ଧାର କରି ଇଏ ହେଉଛନ୍ତି ଭଗବାନ, ଯିଏ ବନ୍ଧନରେ ପଡ଼ିକି ଅନ୍ୟର ବନ୍ଧନ ଖୋଲନ୍ତି, ଯିଏ ବନ୍ଧନରେ ପଡ଼ିକି ଅନ୍ୟର ବନ୍ଧନ ଖୋଲନ୍ତି, ସେ ବନ୍ଧନରେ ଥିଲେ ଅନ୍ୟର ବନ୍ଧନ ଖୋଲିଦେଲେ, ଆଉ ଏ ସଂସାର କିଏ ନାହିଁ, ଯାହାର ହାତ ଗୋଡ଼ ବନ୍ଧା ସେ କାହାକୁ ଖୋଲିପାରିବ, ସେ ନିଜେ ବନ୍ଧନ ଅଛନ୍ତି, ସ୍ଥାବର ଜନୀରୁ ବନ୍ଧନରୁ ମୁକ୍ତ କରିଦେଲା ଆକୁ, ଇଏ ହେଉଛନ୍ତି ଭଗବାନ କୃଷ୍ଣ। ସେଥିପାଇଁ ଆମେ ମାସ ସାରା ତାଙ୍କୁ ସ୍ମରଣ କରୁଛୁ କି ଭକ୍ତର କିଭଳି ବସ, କିଭଳି ଉଦ୍ଧାର କରିଛନ୍ତି ଯାମଳା ଅର୍ଜୁନଙ୍କୁ। ସେ ଲେଖିଲେନି କ'ଣ, ସେ ଆମର ଅଛି ନା, କୁବିରାତ୍ମ ଯୌବଦ ମୃତ ତୋୟାମୋଚି ତୋ ଭକ୍ତି ଭାଜ କୃତ ତୋୟାମୋଚି ତୋ ଭକ୍ତି ଭାଜ କୃତ ତଥା ପ୍ରେମ ଭକ୍ତି ସ୍ୱକାମେ ପ୍ରୟଚ ନ ମୁଖ୍ୟ ଗ୍ରହମେଷ୍ଟି ଦାମୋଦର। ମୋର ମୁକ୍ତି ଆବଶ୍ୟକ ନାହିଁ, ମୋର ସେଇ ପ୍ରେମ ଭକ୍ତି ଦରକାର। ଏ କୁବିରାତ୍ମ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ, ନାରଦ ମୁନି ତାଙ୍କୁ ପ୍ରତିଶ୍ରୁତି ଦେଇଦେଇଛନ୍ତି, ତୁମେ ଯାଅ ନନ୍ଦ ମହାରାଜ ଅଗଣାରେ ରୁହ, ତୁମକୁ କିଏ ଉଦ୍ଧାର କରିବେ, କୃଷ୍ଣ। ଭଗବାନ ଦେଖୁନାହାନ୍ତି କେତେ ଟେନସନରେ ପଡ଼ୁଛନ୍ତି, କଣ କରିବେ, ଭକ୍ତ କହିଦେଇଛନ୍ତି ବର୍ତ୍ତମାନ ତାଙ୍କୁ ସେଇ ଲୀଳା କରୁଛନ୍ତି। ଆଉ ଏଇଟା ତ ନିତ୍ୟ ଲୀଳା, ଏଥିରେ ଆନନ୍ଦ ବି ରହିଛି, ଭକ୍ତକୁ ଶିକ୍ଷା ବି ରହିଛି, ଯଶୋଦାଙ୍କର ମହିମା ବି ବଢୁଛି, ଆଉ ପ୍ରଭୁ ତ ଏଇଥିପାଇଁ ଆସୁଛନ୍ତି। ଦୁଇଟି ଦୁଇ ଆଙ୍ଗୁଳି ସବୁବେଳେ ସର୍ଟ ପଡୁଛି, ଯଶୋଦା ଚିନ୍ତା ରହିଯାଇଛନ୍ତି, ବିଭୁ ଶକ୍ତିର ପ୍ରାଦୁର୍ଭାବ ହୋଇଛି ଶରୀରରେ, ଯଶୋଦା ଚିନ୍ତା କରୁଛନ୍ତି। ଆଉ ଇଏ ହେଉଛି ଆମର ସ୍ମରଣର, ଭଗବାନଙ୍କୁ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ, ଭଗବାନଙ୍କର ନାମ ସ୍ମରଣ କଲେ ଏତିକି ଆସ ଯେ ଭଗବାନ କେତେ କୃପାଳ। ଯଦି ମଦ୍ୟପାନ କରିବା କୁବେରାତ୍ମା ଉଲ୍ଲେଖ ନାହିଁ, ମଦ୍ୟପାନ କରିବା ଲୋକକୁ ପ୍ରଭୁ ଆଜି ସ୍ଥାବର ଜନି ପାଇଲେ ଉଦ୍ଧାର କଲେ। ଆଉ ମୁଁ ତ ମଦ ପିଉନି ନା, ଆଉ ମୁଁ ତ କମ୍ ସେ କମ୍ ଭଗବାନ ଟିକେ ସେବା କରୁଛି, ସେ ପ୍ରଭୁ କ'ଣ ମୋତେ ଦୟା କରିବେନି। ଆମର କ'ଣ, ଆମର ଭରସାଟା ପାଉନି ଭଗବାନଙ୍କ ଉପରେ। ଗୋଟେ ଲୋକ କୁହନି ଭାଇ ତୋ କଥା ଉପରେ ମୋର ଭରସା ପାଉନି, ଓଡ଼ିଆରେ କୁହନ୍ତିନି ନା, ଏସବୁ ଭଲ ଭଲ ଶବ୍ଦ ତା ସାଙ୍ଗରେ କହିବେ, କିନ୍ତୁ କହୁଛୁ ଯୋଉ ଫେରେଇ ଦେବୁ ବୋଲି ଟଙ୍କାଟା, ଲୋକ କୁହନ୍ତିନି ଭାଇ ଦେ 5000 ଟଙ୍କା ଦିଅ ମୁଁ ତ ଫେରେଇ ଦେବି, ଭରସା ପାଉନି ମୋର ତୁ ଫେରିପାରିବୁ। ଆମର ସେଇ ଅବସ୍ଥା, ସବୁ କଲେ କ'ଣ ଭରସା ମିଳୁନି, ସତରେ କ'ଣ ନାମ କଲେ କୃଷ୍ଣ ମିଳିବେ, ଇ କାହିଁ ତ ମୋର କିଛି ହଉନି, ଇରେ ହବ କ'ଣ, ଭରସାଟା ଆଗେ ତୁମେ କର। ତୁମେ ତ କିଛି ନ କରୁ, ଜମି କ'ଣ ଜମିକି ହଳ ନେଇଲଣି, ନେଇନ ଏଣେ ତୁମେ କହିଲଣି ମୁଁ ଧାନ କାଟି, କୁଡ଼ାକୁଡ଼ି କର, ତୁମେ ଚାଷବାସ କର, କିଛି ବେଉଷଣ କର, ଆମର ତ ଭରସା ନାହିଁ। ଯେତେବେଳେ ଆମର ଭରସା ଭଗବାନ ଉପରେ ନାହିଁ, ଭଗବାନଙ୍କର ଭରସା ଆମ ଉପରେ ରହିବି, ଭଗବାନ କି କହି ସବୁ କରୁଛି, କିନ୍ତୁ ଏହାର ଭରସା ପାଉନି, ଇଆର ଭରସା ପାଉନି ମୋ ଉପରେ। ପୁଣି ପ୍ରତିଶ୍ରୁତି ବି ଗୀତରେ ଦେଇଦେଲେ, ଜୀବର ଭକ୍ତର ଭରସା ମିଳୁନି ନା, ସେ ନିଜ ପାଇଁ ପ୍ରତିଜ୍ଞା କଲେ ପ୍ରତିଶ୍ରୁତି, ତେଷାଂ ସମୁଦ୍ରତା ମୃତ ସଂସାର ସାଗରାତ୍ ଭବାମି ନ ଚିରାତ୍ ପାର୍ଥ ମରିଆ ବେଶୀ ତେତସାମ, ମୁଁ ତାଙ୍କୁ ଉଦ୍ଧାର କରିବି। ହେତେ ପୂର୍ବ ଚିତ୍ରଟା କେତେ ସୁନ୍ଦର ଚିତ୍ର କରୁଛନ୍ତି, ଏ ଦେଖିନା ପାଣି ଭିତରେ ଜଣେ ବୁଡ଼ି ଯାଉଛି, ତା କେଶକୁ ଉଦ୍ଧାର କରୁଛନ୍ତି, ସେଟା ସେଇ ଶ୍ଳୋକ, ଅହମ୍ ସମୁଦ୍ରତା ମୁଁ ଉଦ୍ଧାର କରିବି ମୃତ ସଂସାର ସାଗରାତ୍, ଏ ମୃତ୍ୟୁ ସଂସାର ରୂପକ ସାଗର, ଭବାମୀ ଚିରାତ୍ ପାର୍ଥ ମରିଆ ବେଶୀ ତତ୍ୟ, କାହାକୁ ଉଦ୍ଧାର କରିବି ଯେ ସବୁବେଳେ ମୋର ଚିନ୍ତାରେ ରହୁଛି, ଆବେଶରେ ରହୁଛି, ଆମର ଗୋଟେ ଭାବ ପ୍ରଭୁଙ୍କ ପ୍ରତି ବିଶ୍ୱାସ ପାଉନି, ଆମର ବହୁତ କମ୍, ଆମର ତ ବିଶ୍ୱାସ ତାଙ୍କ ପ୍ରତି ନାହିଁ, ସେ କାହିଁ ଆମକୁ ବିଶ୍ୱାସ କରି, ଏ ତ ଆମ ଜୀବନର ଗୋଟେ ଅଧପତନର କାରଣ ହେଇଗଲା। ସେଥିପାଇଁ ଯଶୋଦା କାଲି ଶୁଣିବା କେମିତି ଯଶୋଦା ବାନ୍ଧିବେ ତାଙ୍କୁ, ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।